ଆମେ ଗତକାଲି ହିରଣ୍ୟକଶିପୁର ପ୍ରହଲ୍ଲାଦ ମହାରାଜଙ୍କ ଉପରେ କ୍ରୋଧାନ୍ୱିତ ହୋଇ ତାଙ୍କୁ ଭଗବାନ କେଉଁଠାରେ ଅଛନ୍ତି, ତୋର ଭଗବାନ କେଉଁଠାରେ ଅଛନ୍ତି ଏ ପ୍ରଶ୍ନ ଜିଜ୍ଞାସା, ଏବଂ ପ୍ରହଲ୍ଲାଦ ମହାରାଜ ଭଗବାନ ସର୍ବତ୍ର ଉପସ୍ଥିତ ରହିଛନ୍ତି, ସେ ସର୍ବବ୍ୟାପୀ, ତାଙ୍କଠାରୁ ଏପରି ଉତ୍ତର ଶ୍ରବଣ କରି ହିରଣ୍ୟକଶିପୁର ପୁନଃ ପ୍ରଶ୍ନ, ଯେ ତୋର ଭଗବାନ କଣ ଏହି ସ୍ତମ୍ଭରେ ରହିଛନ୍ତି? ତେଣୁ ପ୍ରହଲ୍ଲାଦ ମହାରାଜ ଉତ୍ତର ଦେଇଥିଲେ ଯେ ହଁ, ମୋର ଭଗବାନ ଏହି ସ୍ତମ୍ଭରେ ରହିଛନ୍ତି। ତେଣୁ ହିରଣ୍ୟକଶିପୁ ଏପରି ଉତ୍ତର ଶ୍ରବଣ କରି ସଙ୍ଗେ ସଙ୍ଗେ ତାର ସିଂହାସନରୁ ଉଠିଯାଇ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ତାର ତରବାରୀ ଉତ୍ତୋଳନ କରି ପ୍ରହଲ୍ଲାଦ ମହାରାଜଙ୍କୁ କହିଲା ଯେ ଆଜି ମୁଁ ତୋର ମସ୍ତକକୁ ତୋର ଶରୀରରୁ ଅଲଗା କରିଦେବି, ତୋର ମସ୍ତକ ଛେଦନ କରିବି, ଆଉ ଆଜି ମୁଁ ଦେଖିବି ତୋର ଭଗବାନ କିପରି ଆସି ତୋତେ ରକ୍ଷା କରୁଛନ୍ତି। ଏ କଥା କହି ହିରଣ୍ୟକଶିପୁ ସିଂହାସନରୁ ଓହ୍ଲେଇ ଆସି ସେ ସଭାଗୃହରେ ଥିବା ଗୋଟିଏ ସ୍ତମ୍ଭ ଉପରେ ମୁଷ୍ଟିକା ଆଘାତ କଲା, ଏବଂ ଯେତେବେଳେ ହିରଣ୍ୟକଶିପୁ ମୁଷ୍ଟିକା ଆଘାତ କଲା ସଭାଗୃହର ସ୍ତମ୍ଭ ଉପରେ, ସେତେବେଳେ ଏକ ଭୀଷଣ ଗର୍ଜନ ଶୁଣାଗଲା। ସେ ଗର୍ଜନ ଏତେ ପ୍ରକାଣ୍ଡ ଗର୍ଜନ ଥିଲା ତାହା ଯେପରି ବ୍ରହ୍ମାଣ୍ଡର ଆବରଣକୁ ଭେଦ କରୁଥିଲା। ସେହି ଗର୍ଜନ ଶ୍ରବଣ କରି ସ୍ୱର୍ଗଲୋକର ଅଧିବାସୀଗଣ ଏବଂ ଏପରିକି ସତ୍ୟଲୋକର ଅଧିବାସୀ ବ୍ରହ୍ମା ମଧ୍ୟ ଆଶ୍ଚର୍ଯ୍ୟାନ୍ୱିତ ହୋଇ ଭାବିଲେ ଯେ ବୋଧହୁଏ ବର୍ତ୍ତମାନ ପ୍ରଳୟର ସମୟ ଆସି ଉପସ୍ଥିତ ହୋଇଗଲ, ତେଣୁ ଆମର ଲୋକ ବର୍ତ୍ତମାନ ଲୁପ୍ତ ହୋଇଯିବ। ଏକଥା ଚିନ୍ତା କରି ଯେଉଁ ଦେବତାମାନେ ବାଦଲର ପଶ୍ଚାତ ଭାଗରେ ଆତ୍ମଗୋପନ କରିଥିଲେ ହିରଣ୍ୟକଶିପୁର ଭୟରେ, ସେମାନେ କ'ଣ ଘଟିବାକୁ ଯାଉଛି ବୋଲି ଜାଣିବା ପାଇଁ ସେମାନେ ବାହାରକୁ ଆସିଲେ, ଏବଂ ସମସ୍ତେ ଆକାଶ ମାର୍ଗରେ ରୁଣ୍ଡ ହୋଇଗଲେ। ସେତେବେଳେ ହିରଣ୍ୟକଶିପୁ ଏହି ଭୀଷଣ ଗର୍ଜନ ଶ୍ରବଣ କରି ଆଶ୍ଚର୍ଯ୍ୟଚକିତ ହୋଇଗଲା। ସେ ଭାବିଲା ଯେ ଗର୍ଜନ କେଉଁଠାରୁ ଆସୁଛି, ସମସ୍ତ ଅସୁରମାନେ ସେମାନେ ମଧ୍ୟ ଭୟଭୀତ ହୋଇ ଉଠିଲେ। ତେଣୁ ଏହିପରି ଭାବରେ ଯେତେବେଳେ ହିରଣ୍ୟକଶିପୁ ଚତୁର୍ଦିଗକୁ ଅନ୍ୱେଷଣ କରି ସେ ଭୀଷଣ ଗର୍ଜନର ସ୍ରୋତ କେଉଁଠାରୁ ଆସୁଛି, କେଉଁଠାରୁ ଏ ଗର୍ଜନ ଆସୁଛି, ତାର ସ୍ରୋତ କ'ଣ ଜାଣିବା ପାଇଁ ଚେଷ୍ଟା କରୁଥିଲା, ସେହି ସମୟରେ ଭଗବାନ ନୃସିଂହଦେବ ପ୍ରକଟ ହେଲେ ସ୍ତମ୍ଭ ମଧ୍ୟରୁ। ସତ୍ୟଂ ବିଧାତୁଂ ନିଜ ଭୃତ ଭାଷିତଂ, ତେଣୁ ଭଗବାନ ନୃସିଂହଦେବ ନିଜ ଭୃତ ଭାଷିତ କଥାକୁ ସତ୍ୟ କରିବା ପାଇଁ ପ୍ରକଟ ହେଲେ। ହିରଣ୍ୟକଶିପୁ ଯେଉଁ ପ୍ରଶ୍ନ କରିଥିଲା ପ୍ରହଲ୍ଲାଦ ମହାରାଜଙ୍କୁ ଯେ ତୋର ପ୍ରଭୁ କେଉଁଠାରେ ଅଛନ୍ତି, ଆଜି ସେ ତୋତେ ଆସି ରକ୍ଷା କରନ୍ତୁ, ସେତେବେଳେ ପ୍ରହଲ୍ଲାଦ ମହାରାଜ କହିଥିଲେ ଏହି ସ୍ତମ୍ଭରେ ଭଗବାନ ସର୍ବବ୍ୟାପୀ ସର୍ବତ୍ର ବିଦ୍ୟମାନ, ତେଣୁ ହିରଣ୍ୟକଶିପୁ କହିଥିଲା ସେ କ'ଣ ଏହି ସ୍ତମ୍ଭରେ ରହିଛନ୍ତି? ପ୍ରହଲ୍ଲାଦ ମହାରାଜ କହିଲେ ହଁ, ସ୍ତମ୍ଭରେ ମଧ୍ୟ ବିଦ୍ୟମାନ। ତେଣୁ ନିଜ ଭୃତ ପ୍ରହଲ୍ଲାଦଙ୍କର କଥାକୁ ସତ୍ୟ ପ୍ରମାଣିତ କରିବା ପାଇଁ ଭଗବାନ ସେ ସ୍ତମ୍ଭରୁ ପ୍ରକଟ ହେଲେ। ସତ୍ୟଂ ବିଧାତୁ ନିଜ ଭୃତ ଭାଷିତମ ବ୍ୟାପ୍ତିଂ ଚ ଭୂତେଷୁ ଅଖିଳେଷୁ ଚାତ୍ମନଃ। ଯେଉଁ ଭଗବାନ ସମସ୍ତ ଭୂତ ସମସ୍ତ ପ୍ରାଣୀମାନଙ୍କର ହୃଦୟରେ ପରମାତ୍ମା ରୂପରେ ନିବାସ କରୁଛନ୍ତି, ସମସ୍ତ ପ୍ରାଣୀମାନଙ୍କ ହୃଦୟରେ ସମସ୍ତ ଅଣୁପରିମାଣରେ ସେ ବ୍ୟାପ୍ତ ରହିଛନ୍ତି, ତେଣୁ ଅଦୃଶ୍ୟତ ଅତ୍ୟଦ୍ଭୁତ ରୂପଂ ଉଦ୍ଭାବନ। ତେଣୁ ସେହି ଭଗବାନ ସେ ସ୍ତମ୍ଭରୁ ଅତ୍ୟନ୍ତ ଅଦ୍ଭୁତ ରୂପ ଧାରଣ କରି ପ୍ରକଟ ହେଲେ। ସ୍ତମ୍ଭେ ସଭାୟଂ ନା ମୃଗଂ ମାନୁଷ, ସେହି ସଭାଗୃହର ସ୍ତମ୍ଭରୁ ଭଗବାନ ଅତି ଅଦ୍ଭୁତ ରୂପ ଧାରଣ କରି ପ୍ରକଟ ହେଲେ, ଯାହାକି ନା ମୃଗ ନା ମାନୁଷ, ତାହା ପଶୁର ରୂପ ନଥିଲା କିମ୍ବା ମନୁଷ୍ୟର ରୂପ ମଧ୍ୟ ନଥିଲା। ଅର୍ଥାତ୍ ଭଗବାନ ନରସିଂହ ଅଧା ନର ବା ମନୁଷ୍ୟର ରୂପ ଏବଂ ଅଧା ସିଂହର ରୂପ ଧାରଣ କରିଥିଲେ, ସେଥିପାଇଁ ତାଙ୍କର ରୂପ ଅତ୍ୟନ୍ତ ଅଦ୍ଭୁତ ଥିଲା। ଏହିପରି ଭାବରେ ହିରଣ୍ୟକଶିପୁ ଦେଖିଲା ଯେ ଭଗବାନ ବିଷ୍ଣୁ ଏକ ଅଦ୍ଭୁତ ରୂପ ଧାରଣ କରି ପ୍ରକଟ ହୋଇଛନ୍ତି ସ୍ତମ୍ଭରୁ। ତାଙ୍କର ରୂପ ଅତ୍ୟନ୍ତ ଭୟଙ୍କର ଥିଲା, ତାଙ୍କର ଚକ୍ଷୁ ତପ୍ତ କାଞ୍ଚନ ବର୍ଣ୍ଣ ସଦୃଶ ଅତ୍ୟନ୍ତ ଦୀପ୍ତ ହୋଇଥିଲା, ତାଙ୍କର କର୍ଣ୍ଣଦ୍ୱୟ ଅତ୍ୟନ୍ତ ସିଧାସଳଖ ଭାବେ ଯେପରି ଛିଡ଼ା ହୋଇଥିଲା ଏବଂ ତାଙ୍କର ମୁଖ ଗହ୍ୱର ଏବଂ ନାସିକା ଗହ୍ୱର ପର୍ବତର ଗୁମ୍ଫା ସଦୃଶ ପ୍ରତୀୟମାନ ହେଉଥିଲା, ଏବଂ ଭଗବାନଙ୍କର ବକ୍ଷଦେଶ ଅତ୍ୟନ୍ତ ବିସ୍ତୀର୍ଣ୍ଣ, ଗଳା ଅତ୍ୟନ୍ତ କ୍ଷୁଦ୍ର ଏବଂ କଟି ମଧ୍ୟ କ୍ଷୁଦ୍ର। ଏହିପରି ଭାବରେ ତାଙ୍କର ଶରୀର ଅତ୍ୟନ୍ତ ଦେଦୀପ୍ୟମାନ, ଶରୀରରୁ ଜ୍ୟୋତି ନିର୍ଗତ ହେଉଛି, ଏବଂ ତାଙ୍କର ଅସଂଖ୍ୟ ଭୁଜରେ ଭଗବାନ ଶଙ୍ଖ ଚକ୍ର ଗଦା ପଦ୍ମ ଧନୁ ତ୍ରିଶୂଳ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି। ଏହିପରି ଭାବରେ ଭଗବାନ ନୃସିଂହଦେବ ଅତ୍ୟନ୍ତ ଭୟଙ୍କର ରୂପ ଧାରଣ କରି ସେ ସଭାଗୃହର ସ୍ତମ୍ଭରୁ ପ୍ରକଟ ହେଲେ। ଜୟ ଶ୍ରୀ ନୃସିଂହଦେବ ଭଗବାନ ବର୍ତ୍ତମାନ ଆମେ ଭଗବାନ ନୃସିଂହଦେବଙ୍କର ପ୍ରାର୍ଥନା ଗାଇବା। विशालकाय रूप धारण करे भगवान सिंहदेव निज भक्त प्रहलाद कथा को सत्य प्रमाणित करिबा पाए एवं निजर भक्त को रक्षा करिबा पाए भगवान सभागृह स्तंभ रूप प्रकट हेले। तेणु जतेबेले भगवान सिंहदेव एपरि भावे प्रकट हेले एवं हिरण्यकशिपु देखला एक अद्भुत रूप तेणु से प्रथम आश्चर्यचकित से भावुला जे रूप ये जीव ये मनुष्य ना पशु कारण भगवान अर्ध नर एवं अर्ध सिंह रूप धारण करते तेणु हिरण्यकशिपु जानपरला ना जे ये मनुष्य ना पशु किसी समय एक चिंता करने पर हिरण्यकशिपु भावुचे जे निश्चित भाव भगवान विष्णु जे कि अत्यंत मायावी निजे निजर मायाशक्ति द्वारा विभिन्न रूप धारण करते से मत हत्या करने रूप धारण करेणु हिरण्यकशिपु संगे संगे भगवान को आक्रमण करने गदाहस्तरे धरी भगवान को ऊपर से आक्रमण कला नृसिंहदेव आक्रमण कला जत हिरण्यकशिपु भगवान नृसिंहदेव आक्रमण कला से हिरण्यकशिपु भगवान नृसिंहदेव तेज मध्य लीन हो गला जपरी कौन पतंग अग्निशिखार जपरी लीन हो जाए ठीक से हीपरी हिरण्यकशिपु भगवान नृसिंहदेव तेज रे लीन हो से बाहर को जना पड़ना जो हिरण्यकशिपु कौन ठारे अच्छी भाव भगवान नृसिंहदेव जतेबले देखिले जे हिरण्यकशिपु तांक उपरे गदा प्रहार करिवार प्रयास करुछि सेतबेले भगवान नृसिंहदेव अति सहजरे जेपरी ସର୍ପ ମୂଷିକକୁ ଅତି ସହଜରେ ଧରି ନିଏ, ମା ଗରୁଡ଼ ସର୍ପକୁ ଅତି ସହଜରେ ଧରି ନିଏ। ଠିକ୍ ସେହିପରି ଭଗବାନ ନୃସିଂହଦେବ ଅତି ସହଜରେ ହିରଣ୍ୟକଶିପୁକୁ ଧରି ନେଲେ ଏବଂ ହିରଣ୍ୟକଶିପୁ ଭଗବାନ ନୃସିଂହଦେବଙ୍କ ହାତରୁ ବାହାରିଯିବା ପାଇଁ ବହୁତ ଚେଷ୍ଟା କରୁଥିଲେ। ତେବେ ଭଗବାନ ନୃସିଂହଦେବ କିଛି ସମୟ ପାଇଁ ହିରଣ୍ୟକଶିପୁ ସହିତ କ୍ରୀଡ଼ା କରିବାକୁ ଚାହୁଁଥିଲେ, ଯୁଦ୍ଧ କ୍ରୀଡ଼ା। ତେଣୁ ଭଗବାନ ନୃସିଂହଦେବ କିଛି ସମୟ ପାଇଁ ହିରଣ୍ୟକଶିପୁକୁ ଛାଡ଼ିଦେଲେ, ଅର୍ଥାତ୍ ହିରଣ୍ୟକଶିପୁ ଭଗବାନ ନୃସିଂହଦେବଙ୍କ ହାତରୁ ଖସିଗଲେ। ତେଣୁ ହିରଣ୍ୟକଶିପୁ ଭାବିଲା ଯେ ବର୍ତ୍ତମାନ ଭଗବାନ ବିଷ୍ଣୁ ମୋତେ ଧାରଣ କରିବା ପାଇଁ ସମର୍ଥ ହେଲା ନାହିଁ, ତେଣୁ ସେ କିଛି ସମୟ ବିଶ୍ରାମ କରି ପୁନଃ ଭଗବାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଅଗ୍ରସର ହେଲା। ସେତେବେଳେ ଦେବତାମାନେ ଚିନ୍ତା କରୁଥିଲେ ଯେ ଯେତେବେଳେ ଭଗବାନ ନୃସିଂହଦେବ ହିରଣ୍ୟକଶିପୁକୁ ଧରି ନେଇଥିଲେ, ଦେବତାମାନେ ସବୁ ପ୍ରସନ୍ନ ହେଲେ ଯେ ବର୍ତ୍ତମାନ ହିରଣ୍ୟକଶିପୁର ବଧ ହେବ, ଆମ ଉପରେ ତାହାର ଅତ୍ୟାଚାରର ଅନ୍ତ ହେବ। କିନ୍ତୁ ଯେତେବେଳେ ହିରଣ୍ୟକଶିପୁ ଭଗବାନ ନୃସିଂହଦେବଙ୍କ ହାତରୁ ଖସିଗଲା, ଦେବତାମାନେ ପ୍ରମାଦ ଗଣିଲେ। ସେ ଭାବିଲେ ଯେ ବର୍ତ୍ତମାନ ହିରଣ୍ୟକଶିପୁ ଭଗବାନଙ୍କ ହାତରୁ ଖସିଗଲା, ହୁଏତ ଭଗବାନ ତାକୁ ବଧ କରିପାରିବେ ନାହିଁ। ତେବେ ହିରଣ୍ୟକଶିପୁ କିଛି ସମୟ ବିଶ୍ରାମ କରି ତରବାରୀ ଏବଂ ଢାଲ ହାତରେ ଧରି ଅତି ଦ୍ରୁତ ବେଗରେ ପୁନଃ ଭଗବାନ ନୃସିଂହଦେବଙ୍କ ଉପରେ ଆକ୍ରମଣ କଲା। ସେ ଏତେ ଦ୍ରୁତ ଗତିରେ ତାର ତରବାରୀ ଚାଳନା କରୁଥିଲା ଯେ ଭଗବାନଙ୍କୁ ଧରିବା ପାଇଁ ସେ କୌଣସି ପ୍ରକାର ଅବସର ପ୍ରଦାନ କରୁନଥିଲା ହିରଣ୍ୟକଶିପୁ, ଏବଂ କେତେବେଳେ ଆକାଶକୁ ଚାଲି ଯାଉଥିଲା, କେତେବେଳେ ତଳେ ରହି ଭଗବାନଙ୍କ ଉପରେ ଏପରି ଆକ୍ରମଣ କରୁଥିଲା। କିନ୍ତୁ ଭଗବାନ ନୃସିଂହଦେବ ହିରଣ୍ୟକଶିପୁର ସମସ୍ତ କୌଶଳକୁ ପଣ୍ଡ କରି ପୁନଃ ଅତି ସହଜରେ ହିରଣ୍ୟକଶିପୁକୁ ଧରି ନେଲେ। ଭଗବାନ କୌଣସି ଅସ୍ତ୍ର ବ୍ୟବହାର କରିନାହାନ୍ତି ଭଗବାନ ନୃସିଂହଦେବ, କାରଣ ହିରଣ୍ୟକଶିପୁ ବରଦାନ ପ୍ରାର୍ଥନା କରିଥିଲା ବ୍ରହ୍ମାଙ୍କଠାରୁ ଯେ ସେ କୌଣସି ଅସ୍ତ୍ରଶସ୍ତ୍ରରେ ତାହାର ବଧ ହେବ ନାହିଁ, ବା କୌଣସି ସଜୀବ ବା ନିର୍ଜୀବ ବସ୍ତୁ ଦ୍ୱାରା ବଧ ହେବ ନାହିଁ, କୌଣସି ପଶୁ କିମ୍ବା ମନୁଷ୍ୟ ଦ୍ୱାରା ତାର ବଧ ହେବ ନାହିଁ, ଘରେ କିମ୍ବା ବାହାରେ ତାର ବଧ ହେବ ନାହିଁ, ଆକାଶରେ ବା ଭୂମିରେ ତାର ବଧ ହେବ ନାହିଁ, ଦିନରେ କିମ୍ବା ରାତ୍ରିରେ ତାର ବଧ ହେବ ନାହିଁ। ସବୁ ପ୍ରକାର ମୃତ୍ୟୁର ଦ୍ୱାରକୁ ସେ ବନ୍ଦ କରିସାରିଥିଲା। କିନ୍ତୁ ଭଗବାନ ହିରଣ୍ୟକଶିପୁଠାରୁ ଅଧିକ ବୁଦ୍ଧିମାନ, କାରଣ ଆମ ସମସ୍ତଙ୍କର ବୁଦ୍ଧି ପ୍ରକୃତ ପକ୍ଷେ ଭଗବାନଙ୍କଠାରୁ ଆସୁଛି। ଆମେ ଯଦି ନିଜକୁ ବୁଦ୍ଧିମାନ ବୋଲି ଜ୍ଞାନ କରୁ, ତାହା ପ୍ରକୃତ ଭଗବତ ପ୍ରଦତ୍ତ। ତେଣୁ ଭଗବାନ ହେଉଛନ୍ତି ପରମ ବୁଦ୍ଧିମାନ। ତେଣୁ ଭଗବାନ ନୃସିଂହଦେବ ନିଜର ଭକ୍ତ ପ୍ରହଲ୍ଲାଦର ବଚନକୁ ସତ୍ୟ କରିବା ପାଇଁ ଏପରି ନୃସିଂହ ରୂପ ଧାରଣ କଲେ, ଏବଂ ତା ସହିତ ବ୍ରହ୍ମାଙ୍କର ବରଦାନକୁ ମଧ୍ୟ ଅକ୍ଷରେ ଅକ୍ଷରେ ସତ୍ୟ କରିବା ପାଇଁ ଭଗବାନ ଏପରି ରୂପ ଧାରଣ କରିଥିଲେ। ତେଣୁ ଭଗବାନ ନୃସିଂହଦେବ ହିରଣ୍ୟକଶିପୁକୁ ଧରି ନେଇ ସଙ୍ଗେ ସଙ୍ଗେ ସେ ହିରଣ୍ୟକଶିପୁକୁ ନିଜର ଜଙ୍ଘାଦ୍ୱୟ ଉପରେ ସ୍ଥାପନ କଲେ, ଏବଂ ସେହି ସଭାଗୃହର ଦ୍ୱାରଦେଶରେ ଉପବେଶନ କରି ନିଜର ଜଙ୍ଘା ଉପରେ ହିରଣ୍ୟକଶିପୁକୁ ସ୍ଥାପନ କରି ତାଙ୍କର ଅତି ତୀକ୍ଷ୍ଣ ଦନ୍ତ ଦ୍ୱାରା ଭଗବାନ ତୀକ୍ଷ୍ଣ ନଖ ଦ୍ୱାରା ଭଗବାନ ହିରଣ୍ୟକଶିପୁର ବକ୍ଷ ବିଧାରଣ କଲେ। ବକ୍ଷ ବିଧାରଣ କରି ହିରଣ୍ୟକଶିପୁର ହୃଦୟକୁ ବାହାର କରି ତଳକୁ ଫିଙ୍ଗିଦେଲେ ଭଗବାନ ନୃସିଂହଦେବ, ଏବଂ ତା ସହିତ ହିରଣ୍ୟକଶିପୁର ଯେଉଁ ଅନ୍ତନାଡ଼ି ଥିଲା, ସେ ଅନ୍ତନାଡ଼ିକୁ ବାହାର କରି ନିଜର ଗଳା ଦେଶରେ ପୁଷ୍ପ ମାଳା ସଦୃଶ ଧାରଣ କରେ। ସେତେବେଳେ ଭଗବାନ ନୃସିଂହଦେବଙ୍କର ରୂପ ଅତ୍ୟନ୍ତ ଭୟଙ୍କର ଦେଖାଯାଉଥିଲା, ଯେପରି ସଦ୍ୟ ଏକ ସିଂହ ଏକ ହସ୍ତୀକୁ ହତ୍ୟା କରି ବଧ କରି ଯେପରି ତାର ଶରୀର ରକ୍ତାକ୍ତ ହୋଇଛି ଏବଂ ସେ ଯେପରି ହସ୍ତୀର ଅନ୍ତନାଡ଼ିକୁ ଗଳା ଦେଶରେ ଧାରଣ କରିଛି, ଠିକ୍ ସେହିପରି ଭଗବାନ ନୃସିଂହଦେବ ଦେଖାଯାଉଥିଲା। ଏପରି ଭୟଙ୍କର ରୂପରେ ଭଗବାନ ନୃସିଂହଦେବ ସେଠାରେ ବିଦ୍ୟମାନ ହୋଇଥିଲେ, ବିଶାଳ କାୟ ରୂପରେ। ତେଣୁ ଅସୁରମାନେ ଯେତେବେଳେ ଦେଖିଲେ ଯେ ବର୍ତ୍ତମାନ ହିରଣ୍ୟକଶିପୁକୁ ଭଗବାନ ବଧ କରିଛନ୍ତି, ତେବେ ଏଠାରେ ଆମେ ଦେଖିବା କଥା ଯେ ଭଗବାନ ନୃସିଂହଦେବ ହିରଣ୍ୟକଶିପୁକୁ ନିଜର ନଖ ଦ୍ୱାରା ବଧ କରିଥିଲେ। ହିରଣ୍ୟକଶିପୁ ବରଦାନ ଯାଚନା କରିଥିଲା ବ୍ରହ୍ମାଙ୍କଠାରୁ ଯେ ସେ କୌଣସି ନିର୍ଜୀବ କିମ୍ବା ସଜୀବ ବସ୍ତୁ ଦ୍ୱାରା ତାର ବଧ ହେବ, କୌଣସି ଅସ୍ତ୍ରଶସ୍ତ୍ର ଦ୍ୱାରା ବଧ ହେବ। ତେଣୁ ନଖ ଅସ୍ତ୍ର ନୁହେଁ କି ଶସ୍ତ୍ର ନୁହେଁ, ଏବଂ ନଖ ନିର୍ଜୀବ ବସ୍ତୁ ନୁହେଁ କି ସଜୀବ ବସ୍ତୁ ମଧ୍ୟ ନୁହେଁ। ଆମେ ଦେଖିବା ନଖ ବୃଦ୍ଧିପ୍ରାପ୍ତ ହେଉଛି, ସଜୀବ ବସ୍ତୁର ଲକ୍ଷଣ ତାହା ବୃଦ୍ଧିପ୍ରାପ୍ତ ହେବ, କିନ୍ତୁ ଆମେ ନଖକୁ କାଟିଦେଲେ ମଧ୍ୟ ଆମକୁ କଷ୍ଟ ହେବନି, ତେଣୁ ସେ ନିର୍ଜୀବ ମଧ୍ୟ। ତେଣୁ ସଜୀବ ଏବଂ ନିର୍ଜୀବ ବସ୍ତୁ, ତେଣୁ ହିରଣ୍ୟକଶିପୁ ବରଦାନ ମାଗିଥିଲା ଯେ ନିର୍ଜୀବ ବା ସଜୀବ ବସ୍ତୁ ଦ୍ୱାରା ତାର ବଧ ହେବ, ତେଣୁ ନଖ ନିର୍ଜୀବ ନୁହେଁ କି ସଜୀବ ମଧ୍ୟ ନୁହେଁ। ଏବଂ ଏହିପରି ଭାବରେ ଭଗବାନ ନୃସିଂହଦେବ ନଖ ଦ୍ୱାରା ହିରଣ୍ୟକଶିପୁକୁ ବଧ କଲେ, ଏବଂ ଯେତେବେଳେ ହିରଣ୍ୟକଶିପୁକୁ ବଧ କଲେ ସେତେବେଳେ ସନ୍ଧ୍ୟା ସମୟ ଥିଲା, ଗଧୂଳି ଲଗ୍ନ, ତେଣୁ ତାହା ରାତ୍ରି ନଥିଲା କିମ୍ବା ଦିନ ନଥିଲା। ଏବଂ ଭଗବାନ ହିରଣ୍ୟକଶିପୁକୁ ନିଜର ଜଙ୍ଘ ଉପରେ ସ୍ଥାପନ କରିଥିଲେ, ତାହା ଭୂମି ନଥିଲା ବା ଆକାଶ ନଥିଲା। ଭଗବାନ ନୃସିଂହଦେବ ହିରଣ୍ୟକଶିପୁକୁ ଦ୍ୱାର ଦେଶରେ ବଧ କରିଥିଲେ, ତାହା ଘର ନଥିଲା ବା ବାହାର ବି ନଥିଲା। ଏହିପରି ଭାବରେ ହିରଣ୍ୟକଶିପୁ ଯେତେ ବରଦାନ ବ୍ରହ୍ମାଙ୍କଠାରୁ ପ୍ରାପ୍ତ ହୋଇଥିଲା, ଭଗବାନ ଅକ୍ଷର ସହ ଅକ୍ଷରେ ଅକ୍ଷରେ ସମସ୍ତ ବରଦାନକୁ ରକ୍ଷା କରି ହିରଣ୍ୟକଶିପୁର ବଧ କଲେ। ତେଣୁ ଯେତେବେଳେ ଅସୁରମାନେ ଦେଖିଲେ ଯେ ବର୍ତ୍ତମାନ ହିରଣ୍ୟକଶିପୁର ବଧ ହୋଇସାରିଛି, ସେତେବେଳେ ସମସ୍ତ ଅସୁରମାନେ ଏକ ସାଥିରେ ଭଗବାନ ନୃସିଂହଦେବଙ୍କ ଉପରେ ଆକ୍ରମଣ କଲେ ଚତୁର୍ଦିଗରୁ। ଭଗବାନ ନୃସିଂହଦେବ ତାଙ୍କର ଅସଂଖ୍ୟ ହସ୍ତ ଦ୍ୱାରା ସମସ୍ତ ଅସୁରମାନଙ୍କୁ ଗୋଟି ଗୋଟି କରି ସମସ୍ତଙ୍କୁ ବଧ କଲେ, ଏବଂ ଭଗବାନ ନୃସିଂହଦେବ ଦେଖୁଛନ୍ତି ଯେ ବର୍ତ୍ତମାନ ଅନ୍ୟ କୌଣସି ଅସୁର ଜୀବିତ ନାହାନ୍ତି ବା ତାଙ୍କୁ ଆକ୍ରମଣ କରିବା ପାଇଁ ଆସୁନାହାନ୍ତି। ତେଣୁ ଭଗବାନ ନୃସିଂହଦେବ ହିରଣ୍ୟକଶିପୁର ସିଂହାସନରେ ଯାଇ ଉପବେଶନ କଲେ। ହିରଣ୍ୟକଶିପୁର ସିଂହାସନରେ ଉପବେଶନ କରି ଅତ୍ୟନ୍ତ ଭୟଙ୍କର ମୂର୍ତ୍ତି ଧାରଣ କରି ଭଗବାନ ନୃସିଂହଦେବ ସେଠାରେ ଉପବେଶନ କରିଛନ୍ତି। ସେହି ସମୟରେ ବ୍ରହ୍ମା ଶିବ ଆଦି ଅନ୍ୟ ଦେବତାମାନେ ସେଠାରେ ଆସି ଉପସ୍ଥିତ ହେଲେ। ସେମାନେ ଦେଖିଲେ ଯେ ବର୍ତ୍ତମାନ ହିରଣ୍ୟକଶିପୁର ବଧ ହୋଇସାରିଛି, ତେଣୁ ସ୍ୱର୍ଗରୁ ଦେବସ୍ତ୍ରୀମାନେ ପୁଷ୍ପବୃଷ୍ଟି କଲେ, ଗନ୍ଧର୍ବମାନେ ଭଗବାନଙ୍କର ଗୁଣକୀର୍ତ୍ତନ କଲେ ଏବଂ ଅପ୍ସରାମାନେ ନୃତ୍ୟ କଲେ, ଏବଂ ସମସ୍ତ ଦେବତାମାନେ ବ୍ରହ୍ମା ଶିବ ଆଦିଙ୍କ ସହ ଆସି ନୃସିଂହଦେବଙ୍କ ସମ୍ମୁଖରେ ଉପସ୍ଥିତ ହେଲେ। ଯେତେବେଳେ ଦେବତାମାନେ ଆସି ଉପସ୍ଥିତ ହେଲେ, ସେତେବେଳେ ବ୍ରହ୍ମା ପ୍ରଥମେ ଭଗବାନଙ୍କର ସ୍ତବ କଲେ, ସ୍ତୁତି କଲେ ଭଗବାନ ନୃସିଂହଦେବଙ୍କୁ। ତାପରେ ଶିବ ମଧ୍ୟ ଭଗବାନ ନୃସିଂହଦେବଙ୍କୁ ପ୍ରସନ୍ନ କରିବା ପାଇଁ ସ୍ତୁତି ପାଠ କଲେ। ସମସ୍ତ ଦେବତାମାନେ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ଆଦି ଦେବତାମାନେ ସ୍ତୁତି ପାଠ କଲେ ଏବଂ ସେହି ସମୟରେ ଭଗବାନଙ୍କର ପାର୍ଷଦମାନେ ଆସି ମଧ୍ୟ ସେଠାରେ ଉପସ୍ଥିତ ହୋଇଛନ୍ତି। ସେମାନେ ସମସ୍ତେ ସ୍ତୁତି ପାଠ କଲେ ଭଗବାନଙ୍କର। କିନ୍ତୁ ସମସ୍ତଙ୍କ ଦ୍ୱାରା ସ୍ତୁତି ଶ୍ରବଣ କରି ମଧ୍ୟ ଭଗବାନ ନୃସିଂହଦେବଙ୍କର କୋପ ବା କ୍ରୋଧ ଶାନ୍ତ ହେଲା ନାହିଁ। ଭଗବାନ ନୃସିଂହଦେବ ସେପରି ଉଗ୍ର ରୂପ, ଉଗ୍ର ନୃସିଂହ ରୂପ ଧାରଣ କରି ରହିଥାନ୍ତି। ସେ ନିଜର ଭକ୍ତ ପ୍ରହଲ୍ଲାଦ ଉପରେ ଅତ୍ୟାଚାର କରିଥିବା ହେତୁ ଭଗବାନ ହିରଣ୍ୟକଶିପୁ ଉପରେ ଏତେ କ୍ରୋଧାନ୍ୱିତ ହୋଇଥିଲେ। ତେବେ ଦେବତାମାନଙ୍କର ସ୍ତୁତି ପରେ ମଧ୍ୟ ଭଗବାନ ନୃସିଂହଦେବଙ୍କର କ୍ରୋଧ ଶାନ୍ତ ହୋଇପାରୁନି, କାରଣ ଭଗବାନ ଭକ୍ତ ବତ୍ସ, ଭକ୍ତ ତାଙ୍କର ପ୍ରିୟ। ଯେପରି ଭଗବାନ ଭକ୍ତମାନଙ୍କର ପ୍ରିୟ, ଭକ୍ତମାନେ ଭଗବାନଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟ। ତେଣୁ ଭକ୍ତମାନଙ୍କ ପାଇଁ ଭଗବାନ ସବୁକିଛି କରିପାରନ୍ତି। ଭକ୍ତମାନଙ୍କ ପାଇଁ ନିଜର ପ୍ରତିଜ୍ଞା ଭଙ୍ଗ କରିପାରନ୍ତି, ଭକ୍ତମାନଙ୍କ ପାଇଁ ତାଙ୍କର ଭକ୍ତମାନଙ୍କର ଦାସତ୍ୱ ଗ୍ରହଣ କରିପାରନ୍ତି ଏବଂ ଏଥିରେ ଭଗବାନ ଆନନ୍ଦ ଅନୁଭବ କରିଥାନ୍ତି। ଏବଂ ଭଗବତ ଗୀତାରେ ଭଗବାନ ଘୋଷଣା କରିଛନ୍ତି ଅର୍ଜୁନଙ୍କ ମାଧ୍ୟମରେ କି ଅର୍ଜୁନ ପ୍ରତିଜାନେ ନାମେ ଭକ୍ତ ପ୍ରଣଶ୍ୟତି। ଅର୍ଜୁନ, ତୁମେ ଦୃଢ଼ତା ପୂର୍ବକ ଘୋଷଣା କରିଦିଅ ଯେ ମୋର ଭକ୍ତର କେବେ ବିନାଶ ହେବ ନାହିଁ। ତେଣୁ ଭଗବାନ ନୃସିଂହଦେବ ନିଜର ଭକ୍ତ ପ୍ରହଲ୍ଲାଦକୁ ରକ୍ଷା କରିବା ପାଇଁ ସେ ଆଜି ପ୍ରକଟ ହୋଇଛନ୍ତି ଏବଂ ହିରଣ୍ୟକଶିପୁକୁ ବଧ କରିଛନ୍ତି। ତେଣୁ ସେହି କ୍ରୋଧ ବର୍ତ୍ତମାନ ପ୍ରଶମିତ ହୋଇପାରୁନି ଦେବତାମାନଙ୍କର ସ୍ତୁତି ଦ୍ୱାରା। ଶେଷରେ ବ୍ରହ୍ମା ଚିନ୍ତା କରୁଛନ୍ତି ଯେ କିପରି ଭାବରେ ଭଗବାନଙ୍କର କ୍ରୋଧ ପ୍ରଶମିତ ହେବ। ତେଣୁ ଦେବତାମାନେ, ବ୍ରହ୍ମା ପ୍ରଥମେ ନିଜେ ଯିବା ପାଇଁ ସାହସ କଲେ ନାହିଁ ଭଗବାନଙ୍କ ନିକଟକୁ, ସମସ୍ତେ ଦୂରରୁ ରହି ସ୍ତୁତି କରୁଥିଲେ, କାରଣ ସମସ୍ତେ ଭୟଭୀତ ଥିଲେ ଭଗବାନ ନୃସିଂହଦେବଙ୍କର ଉଗ୍ର ରୂପ ଦର୍ଶନ କରି। ତେଣୁ ଭଗବାନଙ୍କ ନିକଟକୁ ଯାଇ ତାଙ୍କର କ୍ରୋଧ ଶାନ୍ତ କରିବା ପାଇଁ ଅନୁରୋଧ କରିବା ପାଇଁ କାହାର ସାହସ ହେଉନଥିଲା, କାରଣ ବ୍ରହ୍ମା ନିଜେ ଭାବୁଥିଲେ ଯେ ମୁଁ ହିଁ ହିରଣ୍ୟକଶିପୁକୁ ବରଦାନ ଦେଇଥିଲି, ମୋରି ବରଦାନରେ ହିରଣ୍ୟକଶିପୁ ସମଗ୍ର ସଂସାରରେ ଅତ୍ୟାଚାର ଆରମ୍ଭ କରିଥିଲା ଏବଂ ନିଜର ପୁତ୍ର ଉପରେ ଅତ୍ୟାଚାର ଆରମ୍ଭ କରିଥିଲା। ତେଣୁ ମୁଁ ଯଦି ଭଗବାନଙ୍କ ନିକଟକୁ ଯିବି ତାହେଲେ ହୁଏତ ଭଗବାନଙ୍କର କ୍ରୋଧ ଦୃଷ୍ଟିରେ ମୁଁ ହୁଏତ ଭସ୍ମୀଭୂତ ହୋଇଯିବି ବା ଭଗବାନ ମୋତେ ଭର୍ତ୍ସନା କରିପାରନ୍ତି। ତେଣୁ ବ୍ରହ୍ମା ଭୟଭୀତ ହେଉଥିଲେ ଯେ ମୁଁ ହିରଣ୍ୟକଶିପୁକୁ ଯେହେତୁ ବରଦାନ ଦେଇଛି ତେଣୁ ମୁଁ ଦୋଷୀ ପ୍ରକୃତ ପକ୍ଷେ। ତେଣୁ ବ୍ରହ୍ମା ଭଗବାନଙ୍କ ନିକଟକୁ ଯିବା ପାଇଁ ସାହସ କରୁନଥିଲେ। ବ୍ରହ୍ମା ଶିବଙ୍କୁ କହିଲେ ତୁମେ ଯାଅ, ତୁମେ ଯାଇ ଭଗବାନଙ୍କୁ ଶାନ୍ତ କର। କିନ୍ତୁ ଶିବ କହିଲେ ନା ବାବା, ମୁଁ ଯିବିନି, କାହିଁକି ଶିବଙ୍କର ମଧ୍ୟ ସେ ଗୋଟିଏ ରହିଛି ଯେ ଯେତେବେଳେ ଅସୁରମାନେ ତପସ୍ୟା କରିଥାନ୍ତି ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ, ଶିବ ମଧ୍ୟ ଆଶୁତୋଷ ଅତି ସହଜରେ ସନ୍ତୁଷ୍ଟ ହୋଇଯାଆନ୍ତି ଏବଂ ବରଦାନ ଦେଇଥାନ୍ତି। ତେଣୁ ଅସୁରମାନେ ଶିବଙ୍କଠାରୁ ବରଦାନ ପ୍ରାପ୍ତ ହୋଇଥାନ୍ତି। ଏହିପରି ଭାବରେ ନିଜେ ଶିବ ମଧ୍ୟ ଦିନେ ଅସୁବିଧାରେ ପଡ଼ିଥିଲେ ବୃକାସୁରକୁ ବରଦାନ ପ୍ରଦାନ କରି, ଏବଂ ଭଗବାନ ବିଷ୍ଣୁ ହିଁ ତାଙ୍କୁ ଆସି ରକ୍ଷା କରିଥିଲେ ବୃକାସୁର କବଳରୁ। ବୃକାସୁରକୁ ସେ ବରଦାନ ଦେଇଥିଲେ ଯାହା ମସ୍ତକରେ ବୃକାସୁର ହସ୍ତ ରଖିବ ତାହାର ମସ୍ତକ ଭସ୍ମୀଭୂତ ହୋଇଯିବ। ତେଣୁ ବୃକାସୁର ଏ ବରଦାନ ଶିବଙ୍କଠାରୁ ପ୍ରାପ୍ତ ହୋଇ ଶିବଙ୍କ ମସ୍ତିଷ୍କରେ ଶିରରେ ହସ୍ତ ରଖି ପ୍ରଥମେ ତାଙ୍କ ବରଦାନର ପରୀକ୍ଷା କରିବାକୁ ଚାହୁଁଥିଲା। ତେଣୁ ଶିବ ପ୍ରାଣ ଭୟରେ ପ୍ରାଣହାନି କରିଥିଲେ ଏବଂ ଭଗବାନ ବିଷ୍ଣୁଙ୍କୁ ଆସି ଶିବଙ୍କୁ ରକ୍ଷା କରିବାକୁ ହେଲା। ବୃକାସୁରକୁ ମାୟା ଦ୍ୱାରା ମୋହିତ କରି ଭଗବାନ ପ୍ରେରିତ କଲେ ବୃକାସୁରକୁ ତାର ନିଜର ମସ୍ତକ ସ୍ପର୍ଶ କରିବା ପାଇଁ ଏବଂ ବୃକାସୁର ଏହିପରି ଭାବରେ ତାର ମସ୍ତକ ଭସ୍ମୀଭୂତ ହୋଇଥିଲା। ତେଣୁ ଶିବ ଭାବୁଥିଲେ ଯେ ମୁଁ ବି ଏଭଳି ଭୁଲ ବ୍ରହ୍ମାଙ୍କ ପରି ଅନେକ ସମୟରେ କରିଦିଏ, ଅସୁରମାନଙ୍କୁ ସବୁ ବରଦାନ ଦେଇଥାଏ, ତେଣୁ ମୁଁ ଭଗବାନଙ୍କ ପାଖକୁ ଗଲେ ହୁଏତ ଭଗବାନ ମୋତେ କହିପାରନ୍ତି ଯେ ସେ ବ୍ରହ୍ମା ବରଦାନ ଦେଇଗଲା ଆଉ ତୁମେ ବି କୋଉ ବଡ଼ ଲୋକ, ତୁମେ ବି ଦେଇଦେଉଛ ସେମିତି ବରଦାନ। ତେଣୁ ଶିବ କହିଲେ ନା ବାବା ମୁଁ ବି ଯିବିନି। ତେଣୁ ବ୍ରହ୍ମା ବର୍ତ୍ତମାନ ଭାବିଲେ ଯେ ବର୍ତ୍ତମାନ କାହାକୁ ଆମେ ଭଗବାନଙ୍କ ନିକଟକୁ ପ୍ରେରଣ କରିବା ତାଙ୍କୁ ଶାନ୍ତ କରିବା ପାଇଁ। ତେଣୁ ବ୍ରହ୍ମା ଚିନ୍ତା କଲେ ଯେ ଲକ୍ଷ୍ମୀଦେବୀ ଭଗବାନଙ୍କର ପତ୍ନୀ, ତେଣୁ ପତି ଯେତେ କ୍ରୋଧାନ୍ୱିତ ହୋଇଥିଲେ ମଧ୍ୟ ପତ୍ନୀ ଯଦି ହସ ହସ ମୁହଁରେ ପତିଙ୍କର ସମ୍ମୁଖକୁ ଆସିବ ତାହେଲେ ପତିଙ୍କର କ୍ରୋଧ ଶାନ୍ତ ହେବା ସ୍ୱାଭାବିକ। ତେଣୁ ବ୍ରହ୍ମା ଅନୁରୋଧ କଲେ ଲକ୍ଷ୍ମୀଦେବୀଙ୍କୁ ଯେ ଆପଣ ଯାଆନ୍ତୁ ପ୍ରଭୁଙ୍କୁ ଶାନ୍ତ କରନ୍ତୁ। ଲକ୍ଷ୍ମୀଦେବୀ ଭଗବାନଙ୍କର ଏ ଉଗ୍ର ରୂପ କେବେ ଦର୍ଶନ କରିନଥିଲେ, ସେ ସବୁ ସମୟରେ ଭଗବାନଙ୍କର ଶାନ୍ତ ମୁଖମଣ୍ଡଳ, ପ୍ରଶାନ୍ତ ମୁଖମଣ୍ଡଳ ଦର୍ଶନ କରିଥିଲେ। ଯେ ପ୍ରଶାନ୍ତ ମୁଖମଣ୍ଡଳରେ ଭଗବାନ ସ୍ମିତ ହାସ୍ୟ କରୁଥିବେ, ତେଣୁ ଭଗବାନଙ୍କର ମୁଖମଣ୍ଡଳ ଆହୁରି ସୁନ୍ଦର ଦେଖାଯାଏ ସେ ସମୟରେ। ତେଣୁ ଲକ୍ଷ୍ମୀଦେବୀ ଏପର୍ଯ୍ୟନ୍ତ ଭଗବାନଙ୍କର ସେ ପ୍ରଶାନ୍ତ ମୁଖମଣ୍ଡଳ ଏବଂ ସ୍ମିତ ହାସ୍ୟ ହିଁ ଦର୍ଶନ କରି ଆସିଛନ୍ତି, କେବେ ଭଗବାନଙ୍କର କ୍ରୋଧ ରୂପ ଦର୍ଶନ କରିନାହାନ୍ତି, ଏପରି ଉଗ୍ର ରୂପ ଦର୍ଶନ କରିନାହାନ୍ତି, ଏପରି ଭୟଙ୍କର ରୂପ ଦର୍ଶନ କରିନାହାନ୍ତି। ତେଣୁ ଲକ୍ଷ୍ମୀଦେବୀ ଅତ୍ୟନ୍ତ ଭୟଭୀତ ହୋଇ କହୁଛନ୍ତି ଯେ ନା ନା ମୁଁ ଯାଇପାରିବିନି ପ୍ରଭୁଙ୍କ ନିକଟକୁ, ଏତେ ଉଗ୍ର ରୂପ ମୁଁ ଦର୍ଶନ କରିଛି। ତେଣୁ ଲକ୍ଷ୍ମୀଦେବୀ ମଧ୍ୟ ମନା କରିଦେଲେ। ତେବେ ବର୍ତ୍ତମାନ ବ୍ରହ୍ମା ଚିନ୍ତା କରୁଛନ୍ତି ଯେ ବର୍ତ୍ତମାନ ଆମେ କାହାକୁ ଭଗବାନଙ୍କ ନିକଟକୁ ପ୍ରେରଣ କରିବା ଯିଏକି ଭଗବାନଙ୍କର କ୍ରୋଧକୁ ଶାନ୍ତ କରିବ। ତେଣୁ ବ୍ରହ୍ମାଙ୍କର ଦୃଷ୍ଟି ପଡ଼ିଲା ପାଞ୍ଚ ବର୍ଷର ବାଳକ ପ୍ରହଲ୍ଲାଦଙ୍କ ଉପରେ, ଯେ ଅତ୍ୟନ୍ତ ଧୀରସ୍ଥିର ଚିତ୍ତରେ, ପ୍ରେମ ବିହୋଳ ଚିତ୍ତରେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଦୂରରେ ରହି। ପ୍ରହଲ୍ଲାଦ ଚିନ୍ତା କରୁଛନ୍ତି ଯେ ପ୍ରଭୁ କେତେ ଭକ୍ତବତ୍ସଳ, ମୋର ଦୁଃଖ ଦର୍ଶନ କରି, ମୋର ବିପତ୍ତି ଦର୍ଶନ କରି ପ୍ରଭୁ ଆଜି ସ୍ୱୟଂ ଆବିର୍ଭୂତ ହୋଇଛନ୍ତି ମୋତେ ରକ୍ଷା କରିବା ପାଇଁ। ତେଣୁ ଅତି ବିହୁଳ ଚିତ୍ତରେ, ପ୍ରେମ ବିହୁଳ ଚିତ୍ତରେ ପ୍ରହଲ୍ଲାଦ ଭଗବାନଙ୍କ ସେହି ଉଗ୍ର ରୂପ ଦର୍ଶନ କରୁଛନ୍ତି, କିନ୍ତୁ ଭୟଭୀତ ହେଉନାହାନ୍ତି। ପ୍ରଭୁଙ୍କର ଭକ୍ତ ବାତ୍ସଲ୍ୟତା ସ୍ମରଣ କରି ପ୍ରେମରେ ଗଦଗଦ ହୋଇ ଉଠିଛନ୍ତି ପ୍ରହଲ୍ଲାଦ। ତେଣୁ ବ୍ରହ୍ମା ଦେଖୁଛନ୍ତି ଯେ ବାଳକ ପ୍ରହଲ୍ଲାଦ ଯାହାରି ପାଇଁ ଭଗବାନ ଆଜି ଆବିର୍ଭୂତ ହୋଇଛନ୍ତି, ଯାହାକୁ ରକ୍ଷା କରିବା ପାଇଁ ଭଗବାନ ଉଗ୍ର ରୂପ ଧାରଣ କରିଛନ୍ତି, ସେହି ବାଳକ ପ୍ରହଲ୍ଲାଦ ଯଦି ପ୍ରଭୁଙ୍କ ସମ୍ମୁଖକୁ ଯାଏ ତାହେଲେ ପ୍ରଭୁ ସେ ପ୍ରହଲ୍ଲାଦକୁ ଦର୍ଶନ କରି ନିଶ୍ଚିତ ଭାବରେ ତାଙ୍କର ଭକ୍ତ ବାତ୍ସଲ୍ୟତା ପ୍ରକଟ କରିବେ, ତାଙ୍କର କ୍ରୋଧ ଶାନ୍ତ ହେବେ। ତେଣୁ ବ୍ରହ୍ମା ପ୍ରହଲ୍ଲାଦଙ୍କୁ ଅନୁରୋଧ କଲେ ଯେ ପ୍ରହଲ୍ଲାଦ ତୁମରି ପାଇଁ ପ୍ରଭୁ ପ୍ରକଟ ହୋଇଛନ୍ତି, ତୁମକୁ ରକ୍ଷା କରିବା ପାଇଁ ଏପରି ଉଗ୍ର ରୂପ ଧାରଣ କରିଛନ୍ତି ଏବଂ ତୁମର ପିତାଙ୍କୁ ବଧ କରିସାରିଛନ୍ତି, ତେଣୁ ତୁମେ ପ୍ରଭୁଙ୍କ ନିକଟକୁ ଯାଅ, ତାଙ୍କୁ ଏ ଉଗ୍ର ରୂପରୁ ଶାନ୍ତ କର। ବ୍ରହ୍ମାଙ୍କର ଆଦେଶ ପ୍ରାପ୍ତ ହୋଇ ପ୍ରହଲ୍ଲାଦ ଅତ୍ୟନ୍ତ ନିର୍ଭୀକ ଚିତ୍ତରେ ଯାଇ ଭଗବାନ ନୃସିଂହଦେବଙ୍କ ନିକଟରେ ପହଞ୍ଚିଲେ। ଭଗବାନ ସିଂହଦେବ ନିକଟରେ ପହଞ୍ଚେ ପ୍ରହଲ୍ଲାଦ ତାଙ୍କର ଚରଣରେ ଦଣ୍ଡବତ ପ୍ରଣାମ କଲେ। ଭଗବାନ ସିଂହଦେବ ଯିଏକି ଅତ୍ୟନ୍ତ ଉଗ୍ର ରୂପ ଧାରଣ କରିଥିଲେ ସେ ଦେଖୁଛନ୍ତି ଯେ ପ୍ରହଲ୍ଲାଦ ତାଙ୍କର ଚରଣରେ ଦଣ୍ଡବତ ପ୍ରଣାମ କରୁଛି। ଭଗବାନ ନୃସିଂହଦେବ ପ୍ରହଲ୍ଲାଦଙ୍କୁ ଦର୍ଶନ କରିବା ମାତ୍ରେ ସଙ୍ଗେ ସଙ୍ଗେ ତାଙ୍କର ଉଗ୍ର ରୂପ ଶାନ୍ତ ହୋଇଗଲା। ଭଗବାନ ନୃସିଂହଦେବ ଚିନ୍ତା କରୁଛନ୍ତି ଯେ ଏହି ପାଞ୍ଚ ବର୍ଷର ବାଳକ ପ୍ରହଲ୍ଲାଦ ମୋ ପାଇଁ କେତେ କଷ୍ଟ ସ୍ୱୀକାର କରିଛି, ମୋର ଭକ୍ତ ହୋଇଥିବା ହେତୁ ହିରଣ୍ୟକଶିପୁ ଏହି ପ୍ରହଲ୍ଲାଦ ଉପରେ କେତେ ଅତ୍ୟାଚାର କରିଛି ଏବଂ ଏହି ପ୍ରହଲ୍ଲାଦ ହସ ହସ ମୁହଁରେ ସମସ୍ତ ଅତ୍ୟାଚାରକୁ ସହନ କରିନେଇଛି କିନ୍ତୁ ମୋର ଭକ୍ତିକୁ ତ୍ୟାଗ କରିନାହିଁ। ଭଗବାନ ନୃସିଂହଦେବ ଏକ ପିତା ପରି ଏକ ସ୍ନେହୀ ପିତା ପରି ତାଙ୍କର ଭକ୍ତ ବତ୍ସଳତାର ଉଦ୍ରେକ ହୋଇଛି। ଭଗବାନ ନୃସିଂହଦେବ ପ୍ରହଲ୍ଲାଦଙ୍କୁ ନିଜ ହାତରେ ତଳୁ ଉଠେଇ ନେଉଛନ୍ତି, ଉଠେଇ ନେଇ ତାଙ୍କର ବରଦ ହସ୍ତକୁ ପ୍ରହଲ୍ଲାଦଙ୍କର ମସ୍ତକରେ ସ୍ଥାପନ କରୁଛନ୍ତି ଭଗବାନ ନୃସିଂହଦେବ। ଯେଉଁ ଭଗବାନଙ୍କର ବରଦ ହସ୍ତକୁ ପ୍ରାପ୍ତ ହେବା ପାଇଁ ବ୍ରହ୍ମା ଶିବ ଏବଂ ଲକ୍ଷ୍ମୀ ମଧ୍ୟ ସକ୍ଷମ ହୋଇନାହାନ୍ତି, ଆଜି ପ୍ରହଲ୍ଲାଦ ମହାରାଜ ପାଞ୍ଚ ବର୍ଷର ଅବସ୍ଥାରେ ଭଗବାନ ନୃସିଂହଦେବଙ୍କର ସେହି ବରଦ ହସ୍ତକୁ ପ୍ରାପ୍ତ ହୋଇଛନ୍ତି। ତେଣୁ ଭକ୍ତ ପ୍ରହଲ୍ଲାଦ ମହାରାଜ ଭଗବାନଙ୍କର ବରଦ ହସ୍ତକୁ ପ୍ରାପ୍ତ ହୋଇ ସେ ସମ୍ପୂର୍ଣ୍ଣ ଭାବରେ ତାଙ୍କର ସମସ୍ତ ପ୍ରକାର ଭୌତିକ କଳ୍ମଶ ଦୂରୀଭୂତ ହୋଇଯାଇଛି, ତାଙ୍କର ହୃଦୟ ପ୍ରେମ ପୂରିତ ହୋଇଯାଇଛି, ପ୍ରେମରେ ଗଦଗଦ ହୋଇ ପ୍ରହଲ୍ଲାଦ ମହାରାଜ ନିଜର ଚକ୍ଷୁରୁ ଲୋତକ ବିସର୍ଜନ କରୁଛନ୍ତି। ଏହିପରି ଭାବରେ ପ୍ରହଲ୍ଲାଦ ବର୍ତ୍ତମାନ ହାତ ଯୋଡ଼ି ଭଗବାନ ନୃସିଂହଦେବଙ୍କୁ ସ୍ତୁତି କରିବାକୁ ଆରମ୍ଭ କରିଛନ୍ତି। ତେଣୁ ପ୍ରହଲ୍ଲାଦ କହୁଛନ୍ତି ଯେ ହେ ପ୍ରଭୁ, ଯେଉଁ ବ୍ରହ୍ମା ଶିବ ଅନ୍ୟ ମୁନିଋଷିଗଣ ଦେବତାମାନେ ଆପଣଙ୍କୁ ସ୍ତୁତି କରି ସନ୍ତୁଷ୍ଟ କରିପାରିନାହାନ୍ତି, ମୁଁ ଯିଏକି ଅସୁର କୂଳରେ ଜନ୍ମଗ୍ରହଣ କରିଛି ମୋର କୌଣସି ସଂସ୍କାର ନାହିଁ, ଅସୁର ଜ୍ୱନି ଅଧମ ଜ୍ୱନିରେ ମୁଁ ଜନ୍ମଗ୍ରହଣ କରିଛି, ମୁଁ ଆପଣଙ୍କୁ ସ୍ତୁତି କରି କିପରି ଭାବରେ ଆପଣଙ୍କୁ ମୁଁ ସନ୍ତୁଷ୍ଟ କରିପାରିବି। ଆପଣ ପ୍ରକୃତ ପକ୍ଷେ କୌଣସି ପାଣ୍ଡିତ୍ୟ ଦ୍ୱାରା ସନ୍ତୁଷ୍ଟ ହୁଅନ୍ତି ନାହିଁ, କୌଣସି ଦାନ ଧର୍ମ ଦ୍ୱାରା ସନ୍ତୁଷ୍ଟ ହୁଅନ୍ତି ନାହିଁ, କୌଣସି ପ୍ରକାର ବ୍ରତ ତପସ୍ୟା ଦ୍ୱାରା ସନ୍ତୁଷ୍ଟ ହୁଅନ୍ତି ନାହିଁ, କେବଳ ଭକ୍ତମାନେ ସେମାନଙ୍କର ପ୍ରେମପୂର୍ଣ୍ଣ ଭକ୍ତି ଦ୍ୱାରା ଆପଣଙ୍କୁ ସନ୍ତୁଷ୍ଟ କରିବା ପାଇଁ ସମର୍ଥ ହୋଇଥାନ୍ତି। ତେଣୁ ଆପଣ ହେଉଛନ୍ତି ଭକ୍ତ ବତ୍ସଳ, ଭକ୍ତର ବଶୀଭୂତ, ଭକ୍ତିବଶ ମହାଦେବ। ତେଣୁ ଆପଣ ଭକ୍ତି ଦ୍ୱାରା ବଶୀଭୂତ ହୋଇଥାନ୍ତି। ତେଣୁ ପ୍ରହଲ୍ଲାଦ କହୁଛନ୍ତି ତଦ୍ୟଚ୍ଛ ମନ୍ୟୁ ଅସୁରସ୍ୟ ହତସ୍ତୟାଦ୍ୟ ମୋଦେତ ସାଧୁର ପିବୃଶ୍ଚିକ ସର୍ପ ହତ୍ୟା। ତେଣୁ ପ୍ରହଲ୍ଲାଦ ମହାରାଜ କହୁଛନ୍ତି ହେ ପ୍ରଭୁ, ଆପଣ ବର୍ତ୍ତମାନ ଆପଣଙ୍କର ଏହି କ୍ରୋଧକୁ ତ୍ୟାଗ କରନ୍ତୁ, ବର୍ତ୍ତମାନ ମୋର ପିତା ହିରଣ୍ୟକଶିପୁ ଆପଣ ତାଙ୍କୁ ବଧ କରିସାରିଛନ୍ତି, ଯାହାର ବଧ ପାଇଁ ସମସ୍ତ ଜଗତ ପ୍ରତୀକ୍ଷା କରୁଥିଲା, କାରଣ ହିରଣ୍ୟକଶିପୁର ଅତ୍ୟାଚାରରେ ସମସ୍ତ ଜଗତ ପ୍ରପୀଡ଼ିତ ହୋଇଥିଲା। ତେଣୁ ଯେପରି ଗୋଟିଏ ବୃଶ୍ଚିକ ବା ବିଛା ଏବଂ ସର୍ପ ହତ୍ୟା କଲେ ସାଧୁ ଲୋକମାନେ ମଧ୍ୟ ମୋଦତେ, ସେମାନେ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ସାଧାରଣ ଭାବରେ ସାଧୁମାନେ କୌଣସି ଜୀବ ହତ୍ୟା ଦ୍ୱାରା ପ୍ରସନ୍ନ ହୋଇନଥାନ୍ତି, ସେମାନେ ନିଜେ ଜୀବ ହତ୍ୟା ଠାରୁ ଦୂରରେ ରହିଥାନ୍ତି ଏବଂ ଜୀବହତ୍ୟା କରିବା ପାଇଁ କାହାକୁ ପ୍ରେରିତ କରନ୍ତି ନାହିଁ। କିନ୍ତୁ ଯଦି କେହି କୌଣସି ସର୍ପ ବା ବୃଶ୍ଚିକକୁ ହତ୍ୟା କରେ ସେଥିରେ ସାଧୁମାନେ ମଧ୍ୟ ପ୍ରସନ୍ନ ହୋଇଥାନ୍ତି, କାରଣ ସର୍ପ ଏବଂ ବୃଶ୍ଚିକ ଯେହେତୁ ସେମାନେ ଈର୍ଷାପରାୟଣ ପ୍ରାଣୀ, ସେମାନେ ଯେକୌଣସି ସମୟରେ ଅନ୍ୟର ଅନିଷ୍ଟ କରିଥାନ୍ତି। ତେଣୁ ସେପରି ପ୍ରାଣୀମାନଙ୍କୁ ବଧ କରିବାରେ ସାଧୁ ପୁରୁଷମାନେ ମଧ୍ୟ ଆନନ୍ଦ ଅନୁଭବ କରିଥାନ୍ତି। ତେଣୁ ପ୍ରହଲ୍ଲାଦ ମହାରାଜ କହୁଛନ୍ତି ଯେ ହେ ପ୍ରଭୁ, ଏ ହିରଣ୍ୟକଶିପୁ ଯେହେତୁ ମୋର ପିତା ହିରଣ୍ୟକଶିପୁ ଯେହେତୁ ସମସ୍ତ ତ୍ରିଲୋକ ଉପରେ ଅତ୍ୟାଚାର ଆରମ୍ଭ କରିଥିଲା, ତେଣୁ ସମସ୍ତ ମନୁଷ୍ୟ ଦେବତା ସମସ୍ତେ ତାର ଅତ୍ୟାଚାରରେ ପ୍ରପୀଡ଼ିତ ଥିଲେ। ତେଣୁ ସେମାନେ ପ୍ରତୀକ୍ଷା କରୁଥିଲେ ଯେ କେତେବେଳେ ହିରଣ୍ୟକଶିପୁର ବଧ ହେବ। ତେଣୁ ବର୍ତ୍ତମାନ ଆପଣ ଯେ ମୋର ପିତାଙ୍କୁ ବଧ କରିଛନ୍ତି, ଲୋକାଶ୍ଚ ନିବୃତ୍ତମିତା ପ୍ରତିୟନ୍ତି ସର୍ବେ। ତେଣୁ ବର୍ତ୍ତମାନ ସମସ୍ତ ପ୍ରାଣୀମାନେ, ସଂସାରର ପ୍ରାଣୀମାନେ ଆପଣଙ୍କର ଶାନ୍ତ ରୂପ ଦର୍ଶନ କରିବା ପାଇଁ ପ୍ରତୀକ୍ଷା କରୁଛନ୍ତି। ଆପଣଙ୍କର ଉଗ୍ର ରୂପ ଦ୍ୱାରା ସମସ୍ତେ ଭୟଭୀତ ହୋଇଛନ୍ତି, ତେଣୁ ସେମାନେ ପ୍ରତୀକ୍ଷା କରୁଛନ୍ତି ଆପଣଙ୍କର ଶାନ୍ତ ରୂପ ଦର୍ଶନ କରିବା ପାଇଁ। ତେଣୁ ଆପଣ ନିବୃତ ହୁଅନ୍ତୁ ଆପଣଙ୍କର ଏହି ଉଗ୍ର ରୂପରୁ। ରୂପ ନୃସିଂହ ବିଭବାୟ ଜନା ସ୍ମରନ୍ତି, ଆପଣଙ୍କର ଏହି ରୂପ ତାହା ପ୍ରକୃତ ପକ୍ଷେ ବିପଦଗ୍ରସ୍ତ ହୋଇଥିବା ଜୀବମାନଙ୍କୁ ବିପଦରୁ ରକ୍ଷା କରିବ। ଯେତେବେଳେ ସଂସାରରେ ଲୋକମାନେ ବିପଦଗ୍ରସ୍ତ ହେବେ ସେତେବେଳେ ଏହି ଉଗ୍ର ନୃସିଂହଦେବଙ୍କୁ ସ୍ମରଣ କଲେ, ଏହି ଉଗ୍ର ନୃସିଂହଦେବଙ୍କର ସ୍ତୁତି କଲେ, ଯେପରି ବର୍ତ୍ତମାନ ଆମେ ନୃସିଂହଦେବଙ୍କର ପ୍ରାର୍ଥନା ବୋଲୁଥିଲେ, ନମସ୍ତେ ନରସିଂହାୟ ପ୍ରହ୍ଲାଦ ଲାଦଦାୟିନୀ, ତେଣୁ ଏହି ପ୍ରାର୍ଥନା କଲେ ବ୍ୟକ୍ତି ଅତି ସହଜରେ ବିପଦମୁକ୍ତ ହୋଇଯିବ। ତେଣୁ ଭଗବାନ ନୃସିଂହଦେବ ଯିଏକି ଭକ୍ତବତ୍ସଳ, ଭକ୍ତମାନଙ୍କୁ କୃପା କରିବା ପାଇଁ ଏପରି ରୂପ ଧାରଣ କରିଥିଲେ, ତେଣୁ ଭକ୍ତ ଯେତେବେଳେ ବିପଦରେ ପଡ଼ିଥିବ ସେ ବ୍ୟାକୁଳ ହୋଇ ଭଗବାନ ନୃସିଂହଦେବଙ୍କୁ ଯେତେବେଳେ ପ୍ରାର୍ଥନା କରିବ ସେତେବେଳେ ଭଗବାନ ନୃସିଂହଦେବ ତାକୁ ବିପଦରୁ ରକ୍ଷା କରିବେ। ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେ ହେ ପ୍ରଭୁ, ମୁଁ ଆପଣଙ୍କର ଏ ଭୟଙ୍କର ରୂପ ଦ୍ୱାରା ଭୟଭୀତ ନୁହେଁ, କାରଣ ଭକ୍ତ ଯେହେତୁ ଭଗବାନଙ୍କର ଅଭୟ ଚରଣାରବିନ୍ଦରେ ଆଶ୍ରୟ ଗ୍ରହଣ କରିଛି, ତେଣୁ ସେ ସଂସାରରେ କେବେ କେଉଁଠି ଭୟଭୀତ ହୁଏ ନାହିଁ। ଭଜ ହୁରେ ମନ ଶ୍ରୀନନ୍ଦ ନନ୍ଦନ ଅଭୟ ଚରଣାର ବିନ୍ଦରେ, ରେ ମନ ସେହି ଅଭୟ ଚରଣାର ବିନ୍ଦର ଭଜନ କର। ଯଦି ତୁମେ ନିର୍ଭୀକ ହେବାକୁ ଚାହଁ ତାହେଲେ ଭଗବାନ କୃଷ୍ଣଙ୍କର ଅଭୟ ଚରଣାର ବିନ୍ଦର ଭଜନ କର। ତେଣୁ ପ୍ରହ୍ଲାଦ ମହାରାଜ ଭଗବାନଙ୍କର ପରମ ଭକ୍ତ ହୋଇଥିବା ହେତୁ, ତାଙ୍କର ଚରଣରେ ଆଶ୍ରୟ ଗ୍ରହଣ କରିଥିବା ହେତୁ ସେ ଅତ୍ୟନ୍ତ ନିର୍ଭୀକ ହୋଇଛନ୍ତି, ଯାହାଫଳରେ ପ୍ରହ୍ଲାଦ ମହାରାଜ କହୁଛନ୍ତି ମୁଁ ଆପଣଙ୍କର ରୂପ ଦର୍ଶନ କରି, ଭୟଙ୍କର ରୂପ ଦର୍ଶନ କରି ଭୟଭୀତ ନୁହେଁ, କିନ୍ତୁ ମୁଁ ଏହି ସଂସାର ଚକ୍ର ଦ୍ୱାରା ଭୟଭୀତ। ଏ ସଂସାରରେ ବ୍ୟକ୍ତି ବାରମ୍ବାର ଜନ୍ମ ଗ୍ରହଣ କରୁଛି, ବାରମ୍ବାର ବୃଦ୍ଧାବସ୍ଥାକୁ ପ୍ରାପ୍ତ ହେଉଛି, ବାରମ୍ବାର ରୋଗକୁ ପ୍ରାପ୍ତ ହେଉଛି ଏବଂ ଶେଷରେ ମୃତ୍ୟୁକୁ ପ୍ରାପ୍ତ ହେଉଛି। ଏହିପରି ଭାବରେ ଜୀବ ଭ୍ରମଣ କରି ଚାଲିଛି, ଗୋଟିଏ ଜନ୍ମ ପରେ ଆଉ ଗୋଟିଏ ଜନ୍ମ, 84 ଲକ୍ଷ ଜୀବଜନୀରେ ଭ୍ରମଣ କରୁଛି। ତେଣୁ ଏ ସଂସାରର ଚକ୍ର, ସେଥିପାଇଁ ମୁଁ ଭୟଭୀତ, ଏ ସଂସାର ଚକ୍ରରେ ଆବର୍ତ୍ତମାନ ହେଇ ଯେ ମୁଁ ପ୍ରତି ଜନ୍ମରେ ଦୁଃଖ ଭୋଗ କରିବି, ସେଥିପାଇଁ ମୁଁ ଭୟଭୀତ। ତେଣୁ ମୁଁ ପ୍ରାର୍ଥନା କରୁଛି ଆପଣଙ୍କ ଚରଣରେ ଯେ ଆପଣ କୃପା କରି ମୋତେ ଏ ସଂସାର ଚକ୍ରରୁ ମୁକ୍ତ କରି ଆପଣଙ୍କ ଚରଣାରବିନ୍ଦରେ ସ୍ଥାନ ପ୍ରଦାନ କରନ୍ତୁ। ମୁଁ ଯେପରି ଆପଣଙ୍କ ଚରଣାରବିନ୍ଦରେ ଭକ୍ତି ଦ୍ୱାରା, ଭକ୍ତିମୂଳକ ସେବା ଦ୍ୱାରା ମୁଁ ଆପଣଙ୍କ ଚରଣାରବିନ୍ଦରେ ନିୟୋଜିତ ହେବି, ମୁଁ ତେଣୁ ସେହି ଭକ୍ତିର ହିଁ କାମନା କରୁଛି। ପ୍ରକୃତ ପକ୍ଷେ ସଂସାର ସାଗରର ଦୁଃଖରୁ ମୁକ୍ତ ହେବାକୁ ହେଲେ ଭଗବାନଙ୍କର ଭକ୍ତି ହିଁ ଏକମାତ୍ର ନୌକା ସଦୃଶ। ଏହି ଭକ୍ତିରୂପୀ ନୌକାର ଆଶ୍ରୟ ଗ୍ରହଣ କରି ବ୍ୟକ୍ତି ସଂସାର ସାଗରକୁ ଅତି ସହଜରେ ପାର ହୋଇଯିବ। ତେଣୁ ଭଗବାନ ଶ୍ରୀକୃଷ୍ଣ ଯେ ଭକ୍ତବତ୍ସ, ସେ ଏହି ସଂସାରୀ ଲୋକମାନଙ୍କ ପାଇଁ ତାଙ୍କର ଏହି ଭକ୍ତି ମାର୍ଗକୁ ସେ ତାଙ୍କର ଭକ୍ତମାନଙ୍କ ଦ୍ୱାରା ପ୍ରଦର୍ଶିତ କରିଛନ୍ତି ଏବଂ ନିଜେ କଳିଯୁଗରେ ଭଗବାନ ଶ୍ରୀକୃଷ୍ଣ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ଅବତରିତ ହୋଇ ନିଜେ କିପରି ଭକ୍ତି କରିବାକୁ ହୁଏ ସେ ଶିକ୍ଷା ନିଜେ ପ୍ରଦାନ କରୁଛନ୍ତି। ଏହା ହେଉଛି ଭଗବାନଙ୍କର କଳିଯୁଗର ଲୋକମାନଙ୍କ ପ୍ରତି ବିଶେଷ କରୁଣା। ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେ ହେ ପ୍ରଭୁ, ସାଧାରଣ ଭାବରେ ଦେଖାଯାଏ ଯେ ସଂସାରରେ ଲୋକମାନେ ଆପଣଙ୍କ ନିକଟକୁ ଆସିଥାନ୍ତି କିଛି ଭୌତିକ କାମନା ନାହିଁ। ସାଧାରଣ ଭାବରେ ମନ୍ଦିରକୁ ଅନେକ ଲୋକ ଆସିଥାନ୍ତି ଭଗବାନଙ୍କ ନିକଟକୁ, କେହି ଅର୍ଥ କାମନା କରି, କେହି ବିପଦରୁ ମୁକ୍ତ ହେବାର କାମନା କରି, କେହି ଭଗବାନଙ୍କ ସମ୍ବନ୍ଧରେ ଜାଣିବାର କାମନା କରି, ବା କେହି ଜ୍ଞାନରେ ସ୍ଥିତ ହେ। ତେଣୁ ବିଭିନ୍ନ ପ୍ରକାର କାମନା ରଖି ବ୍ୟକ୍ତି ଭଗବାନଙ୍କ ନିକଟକୁ ଆସିଥାଏ। କେହି ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା ପାଇଁ କାମନା କରି ଭଗବାନଙ୍କ ନିକଟକୁ ଆସିଥାନ୍ତି, ଭଗବାନଙ୍କର ଉପାସନା କରିଥାନ୍ତି। ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ହେ ପ୍ରଭୁ, ମୁଁ ଏଇ ଭୌତିକ ଐଶ୍ୱର୍ଯ୍ୟର ପରିଣତି କ'ଣ ମୁଁ ତାକୁ ଦେଖିସାରିଲିଣି, ଯେ ମୋର ପିତା ହିରଣ୍ୟକଶିପୁ ସେ ତ୍ରିଲୋକକୁ ଅଧିକାର କରିସାରିଥିଲେ, ତ୍ରିଲୋକର ଅଧିପତି ହୋଇଥିଲେ ଏବଂ ତ୍ରିଲୋକର ଐଶ୍ୱର୍ଯ୍ୟ ତାଙ୍କର କରତଳଗତ ହୋଇଥିଲା। କାମିନୀ କାଞ୍ଚନର ଭୋଗରେ ସେ ନିମଗ୍ନ ଚିତ୍ତ ହୋଇଥିଲେ, କିନ୍ତୁ ଆଜି ତାର ପରିଣତି କ'ଣ ହେଲା? ସଂସାର ଐଶ୍ୱର୍ଯ୍ୟ ଆଜି ମୃତ୍ୟୁ କବଳରୁ ମୋର ପିତାଙ୍କୁ ରକ୍ଷା କରିପାରିଲା ନାହିଁ। ତେଣୁ ଯେଉଁମାନେ ପ୍ରକୃତ ପକ୍ଷେ ଆପଣଙ୍କ ନିକଟକୁ ଆସୁଛନ୍ତି କୌଣସି ଭୌତିକ ଐଶ୍ୱର୍ଯ୍ୟ କାମନା କରି, ଭୌତିକ ଭୋଗର କାମନା କରି, ସେମାନେ ପ୍ରକୃତ ପକ୍ଷେ ବୁଦ୍ଧିମାନ ନୁହନ୍ତି। ତେଣୁ ମୋର ସେପରି କୌଣସି କାମନା ନାହିଁ, ମୁଁ କୌଣସି ଭୌତିକ ଐଶ୍ୱର୍ଯ୍ୟର କାମନା କରୁ, ଆପଣ ଏତିକି ମୋତେ ବରଦାନ ପ୍ରଦାନ କରନ୍ତୁ ଯେପରି ମୁଁ ଆପଣଙ୍କର ଶୁଦ୍ଧ ଭକ୍ତମାନଙ୍କର ସଂଘ ଲାଭ କରିପାରିବି ଏବଂ ବିଶେଷ ଭାବରେ ଆପଣଙ୍କ ଶୁଦ୍ଧ ଭକ୍ତ ନାରଦ ମୁନି ଯିଏକି ମୋତେ ମାତୃଗର୍ଭରେ ଶିକ୍ଷା ପ୍ରଦାନ କରିଥିଲେ, ମୁଁ ସେହି ନାରଦ ମୁନିଙ୍କର କିପରି ସେବା କରିପାରିବି ମୋତେ ଏହି ଆଶୀର୍ବାଦ କରନ୍ତୁ, ମୋର ଅନ୍ୟ କୌଣସି ବରଦାନ ମୁଁ ଇଚ୍ଛା କରୁ। ପୁଣି ପ୍ରହ୍ଲାଦ ମହାରାଜ ଚିନ୍ତା କରୁଛନ୍ତି ଯେ ପ୍ରକୃତ ପକ୍ଷେ ଏହି ସଂସାରରେ ଅନେକ ମୁନି ଋଷି ରହିଛନ୍ତି, ଅନେକ ସାଧୁ ପୁରୁଷ ରହିଛନ୍ତି, ଯେପରି ప్రహ్లాద్ మహారాజ్ కూర్చుంది, ప్రాయణ దేవమునయ స్వవిముక్తి కామ మౌనం చరంతి బిజనే నపరార్థ నిష్ఠ. ప్రహ్లాద్ మహారాజ్ కూర్చుంది ଯେ ପ୍ରାୟ ଦେଖାଯାଏ ସଂସାରରେ ଅନେକ ଦେବତା ମୁନିଋଷିମାନେ ସାଧୁସନ୍ଥମାନେ ନିଜର ମୁକ୍ତି କାମନା କରି ସ୍ୱବିମୁକ୍ତି କାମା ମୌନଂ ଚରନ୍ତି ବିଜନେ ନ ପରାର୍ଥ ନିଷ୍ଠା. ସେମାନେ ନିଜର ମୁକ୍ତି କାମନା କରି ମୌନ ବ୍ରତ ଧାରଣ କରି ନିର୍ଜନରେ ବିଚରଣ କରିଥାନ୍ତି. ସେମାନେ ନିଜ ମୁକ୍ତିର କାମନା କରି ନିର୍ଜନରେ ବିଚରଣ କରିଥାନ୍ତି, ନ ପରାର୍ଥ ନିଷ୍ଠା. ସେମାନେ ଅନ୍ୟମାନଙ୍କୁ କିପରି ମୁକ୍ତି ପ୍ରଦାନ କରିବେ ସେଥିପାଇଁ ତାଙ୍କର ନିଷ୍ଠା ନଥାଏ. ସେମାନେ ଅନ୍ୟମାନଙ୍କ କଥା ଚିନ୍ତା କରନ୍ତି ନାହିଁ, କେବଳ ନିଜ କଥା ହିଁ ଚିନ୍ତା କରିଥାନ୍ତି ସେମାନେ କିପରି ନିଜେ ମୁକ୍ତ ହେବେ. ତେଣୁ ସେମାନେ ବନରେ ରହି ନିଜର ମୁକ୍ତି ପାଇଁ ସାଧନା କରିଥାନ୍ତି. ସେମାନେ ସହର ବା ଗ୍ରାମକୁ ଆସିନଥାନ୍ତି, ଗୃହସ୍ଥର ଦ୍ୱାରକୁ ଆସିନଥାନ୍ତି. ସେମାନଙ୍କୁ ମୁକ୍ତିର ଦ୍ୱାର, ମୁକ୍ତିର ମାର୍ଗ ପ୍ରଦର୍ଶନ କରିବା ପାଇଁ ଏପରି ମୁନିଋଷିମାନେ କେବେ ସାଧୁପୁରୁଷମାନେ ଚେଷ୍ଟା କରିନଥାନ୍ତି. ସେଥିପାଇଁ ପ୍ରହ୍ଲାଦ ମହାରାଜ କହୁଛନ୍ତି, ନୈତାନ ବିହାୟ କୃପଣାନ ବିମୁକ୍ଷୁ ଏକ, ଯେ ସାଧୁପୁରୁଷମାନେ ସିନା ନିଜର ମୁକ୍ତି କାମନା କରି ବନରେ ବିଚରଣ କରୁଛନ୍ତି, ଏକାକୀ ମୌନବ୍ରତ ଧାରଣ କରି ସାଧାରଣ ଲୋକଙ୍କ କଥା ଚିନ୍ତା କରୁନାହାନ୍ତି, କିନ୍ତୁ ମୁଁ ନିଜର ସ୍ୱାର୍ଥ କିପରି ଦେଖିପାରିବି, ନିଜେ ଆପଣଙ୍କଠାରୁ ନିଜେ ମୁକ୍ତ ହେବାର ବରଦାନ କିପରି କାମନା କରିପାରିବି. ନୈତାନ ବିହାର କୃପଣାମ, ଏ ସଂସାରୀ ଲୋକମାନେ ସମସ୍ତେ କୃପଣ. କୃପଣ ସେହି ବ୍ୟକ୍ତିକୁ କୁହାଯାଏ ଯାହା ନିକଟରେ ଧନ ଥାଏ, ଅଥଚ ସେ ଧନର ସତ୍ ଉପଯୋଗ କରେ ନାହିଁ, ନିଜ ପାଇଁ କରେ ନାହିଁ ବା ପର ପାଇଁ ମଧ୍ୟ କରେ ନାହିଁ, ସେପରି ବ୍ୟକ୍ତିକୁ କୃପଣ କୁହାଯାଏ. ତା ଧନର କିଛି ମୂଲ୍ୟ ନାହିଁ, ନା ସେ ଭଗବାନଙ୍କ ସେବାରେ ଲଗେଇ ପାରୁଛି, ଯାହା ବା ନିଜର ସ୍ୱାର୍ଥ ସାଧନରେ ଲଗେଇ ପାରୁଛି. ତେଣୁ ସେପରି ବ୍ୟକ୍ତିମାନଙ୍କୁ କୃପଣ କୁହାଯାଇଥାଏ. ସେହିପରି ଏ ସଂସାରରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ଏବଂ ଦୁର୍ଲଭ ମନୁଷ୍ୟ ଜନ୍ମକୁ ପ୍ରାପ୍ତ ହୋଇଛନ୍ତି, ଏହି ଦୁର୍ଲଭ ମନୁଷ୍ୟ ଜନ୍ମକୁ ପ୍ରାପ୍ତ ହୋଇ ବ୍ୟକ୍ତି ଭଗବାନ ଶ୍ରୀକୃଷ୍ଣଙ୍କର ଚରଣାରବିନ୍ଦର ଆଶ୍ରୟ ଗ୍ରହଣ କରି ସେ ସବୁଦିନ ପାଇଁ ସଂସାର ବନ୍ଧନରୁ ମୁକ୍ତ ହୋଇପାରେ. କିନ୍ତୁ ଏହି ସଂସାରୀ କୃପଣ ବ୍ୟକ୍ତିମାନେ ଏହି ଦୁର୍ଲଭ ମନୁଷ୍ୟ ଜନ୍ମର ଉପଯୋଗ କରନ୍ତି ନାହିଁ. ସେମାନେ ଏହି ମନୁଷ୍ୟ ଜନ୍ମକୁ କେବଳ ଆହାର ନିଦ୍ରା ଭୟ ମୈଥୁନରେ ବ୍ୟତୀତ କରିଥାନ୍ତି, କଠୋର ପରିଶ୍ରମ କରି ଧନ ଉପାର୍ଜନରେ ବ୍ୟତୀତ କରିଥାନ୍ତି ଏବଂ ସେ ଧନକୁ ଆହାର ନିଦ୍ରା ଭୟ ମୈଥୁନରେ ବ୍ୟତୀତ କରିଥାନ୍ତି. ଯେଉଁ ଦୁର୍ଲଭ ମନୁଷ୍ୟ ଜନ୍ମ ଦ୍ୱାରା ବ୍ୟକ୍ତି ସବୁଦିନ ପାଇଁ ସଂସାର ଦୁଃଖରୁ ମୁକ୍ତ ହୋଇପାରିବ, ସେମାନେ ଏହି ଦୁର୍ଲଭ ମନୁଷ୍ୟ ଜନ୍ମକୁ ସଂସାରର ଦୁଃଖରୁ ମୁକ୍ତ ହେବା ପାଇଁ ତାର ଉପଯୋଗ କରନ୍ତି ନାହିଁ, କ୍ଷଣିକ ସୁଖଲାଭ ପାଇଁ ସେମାନେ ଏହି ମନୁଷ୍ୟ ଶରୀରର ଉପଯୋଗ କରିଥାନ୍ତି. ତେଣୁ ସେମାନେ ସମସ୍ତେ କୃପଣ, ତେଣୁ ପ୍ରହ୍ଲାଦ ମହାରାଜ ସେମାନଙ୍କ ପ୍ରତି ଦୁଃଖ ପ୍ରକାଶ କରି କହୁଛନ୍ତି ଯେ ହେ ପ୍ରଭୁ, ମୁଁ ଏହି କୃପଣ ବ୍ୟକ୍ତିମାନଙ୍କୁ ତ୍ୟାଗ କରି ଏକାକୀ ଆପଣଙ୍କଠାରୁ ବରଦାନ ପ୍ରାପ୍ତ ହୋଇ ମୁଁ ଆପଣଙ୍କର ଧାମକୁ, ଆପଣଙ୍କର ଚରଣାରବିନ୍ଦକୁ ଏକାକୀ କିପରି ପ୍ରାପ୍ତ ହେବି, ମୁଁ ଏକାକୀ ଆପଣଙ୍କ ଚରଣାରବିନ୍ଦକୁ ପ୍ରାପ୍ତ ହେବାକୁ ଚାହୁଁନି, ମୁଁ ଚାହୁଁଛି ଏ ସଂସାରର ସମସ୍ତ କୃପଣ ବ୍ୟକ୍ତିମାନଙ୍କୁ ସାଥିରେ ନେଇ ଆପଣଙ୍କ ଚରଣାରବିନ୍ଦକୁ ଯିବା ପାଇଁ, ଏହା ହିଁ ହେଉଛି ଭକ୍ତର ହୃଦୟ, ବୈଷ୍ଣବର ହୃଦୟ, ଯେ ବୈଷ୍ଣବ ଯେ ଭଗବାନଙ୍କର ଭକ୍ତ ସେ ନିଜର ସ୍ୱାର୍ଥ ଚିନ୍ତା କରେନି, ସେ ସବୁ ସମୟରେ ଅନ୍ୟମାନଙ୍କର ମଙ୍ଗଳ, ଅନ୍ୟମାନଙ୍କର ସ୍ୱାର୍ଥ ଚିନ୍ତା କରିଥାଏ. ସେଥିପାଇଁ ବୈଷ୍ଣବମାନଙ୍କୁ କୁହାଯାଇଛି ପରମ ଉଦାର, ସେମାନେ ଉଦାର ଚେତା, ତେଣୁ ପ୍ରହଲ୍ଲାଦ ମହାରାଜ ଏପରି ଉଦାର ଭାବ ସମ୍ପନ୍ନ ହୋଇ କହୁଛନ୍ତି, ନାନ୍ୟଂ ତଦସ୍ୟ ଶରଣଂ, ହେ ପ୍ରଭୁ ଭ୍ରମତାଂ ଅନୁପସ୍ୟ, ଏ ସଂସାରରେ ଭ୍ରମଣ କରିକରି ବିଭିନ୍ନ ଜନିରେ ଭ୍ରମଣ କରିକରି ମୁଁ ଆପଣଙ୍କ ଚରଣ ବ୍ୟତୀତ ଅନ୍ୟ କେଉଁଠାରେ ମୁଁ ଆଶ୍ରୟ ପ୍ରାପ୍ତ ହେବା ଯୋଗ୍ୟ କୌଣସି ସ୍ଥାନ ମୁଁ ଦେଖିପାରୁନି। ଆପଣଙ୍କ ଚରଣ ହିଁ ଏକମାତ୍ର ସଂସାରୀ ବ୍ୟକ୍ତିମାନଙ୍କର ଆଶ୍ରୟର ସ୍ଥାନ। ତେଣୁ ଯେପର୍ଯ୍ୟନ୍ତ ମୁଁ ଏ ସଂସାରୀ କୃପଣ ବ୍ୟକ୍ତିମାନଙ୍କୁ ଉଦ୍ଧାର ହେବାର ମାର୍ଗ ପ୍ରଦର୍ଶନ କରିନାହିଁ, ସେପର୍ଯ୍ୟନ୍ତ ଆପଣ ମୋତେ ଆପଣଙ୍କର ଚରଣରେ ସ୍ଥାନ ଦେଲେ ମଧ୍ୟ ମୁଁ ଏକାକୀ ଯିବା ପାଇଁ ପ୍ରସ୍ତୁତ ନୁହେଁ। ମୁଁ ସଂସାରୀ ଲୋକମାନଙ୍କୁ ସାଥିରେ ନେଇ ଆପଣଙ୍କ ଚରଣାରବିନ୍ଦର ସେବା କରିବି। ତେଣୁ ଏହିପରି ଭାବରେ ଯେତେବେଳେ ପ୍ରହଲ୍ଲାଦ ମହାରାଜ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ସେତେବେଳେ ଭଗବାନ ନୃସିଂହଦେବ କହୁଛନ୍ତି, ପ୍ରହଲ୍ଲାଦ ଭଦ୍ର ଭଦ୍ରନ୍ତେ ପ୍ରୀତ ହନ୍ତେ ସୁରୋତ୍ତମ, ହେ ପ୍ରହଲ୍ଲାଦ ତୁମର ମଙ୍ଗଳ ହେଉ, ମୁଁ ତୁମର ଏହି ପ୍ରାର୍ଥନାରେ ଅତ୍ୟନ୍ତ ପ୍ରୀତ ହୋଇଛି, ଅତ୍ୟନ୍ତ ଆନନ୍ଦିତ ହୋଇଛି। ହେ ଅସୁର ଶ୍ରେଷ୍ଠ, ତୁମେ ବରଂ ବୃଣିତଂ ଅଭିମତମ, ତୁମେ ତୁମର ଯେ ଇଚ୍ଛା ଯେଉଁ ବର ତୁମେ କାମନା କରୁଛ, ତୁମେ ବର୍ତ୍ତମାନ ସେ ବର ମୋ ଠାରୁ ମାଗି ନେଇପାର, ତୁମେ ସେ ବର ଯାଚନା କରିପାର। କାମ ପୁର ସ୍ନେହ ନିର୍ଣ୍ଣାମ, କାରଣ ମୁଁ ହେଉଛି ସଂସାରୀ ବ୍ୟକ୍ତିମାନଙ୍କର କାମନା ପୂରଣ କରିବା ପାଇଁ ମୁଁ ହେଉଛି କଳ୍ପବୃକ୍ଷ ସଦୃଶ, ସଂସାରୀ ବ୍ୟକ୍ତିମାନଙ୍କର କାମନା ପୂର୍ଣ୍ଣ କରିବା ପାଇଁ ମୁଁ ସମର୍ଥ। ତେଣୁ ତୁମେ ଯେକୌଣସି କାମନା କରୁଛ, ଯେକୌଣସି ବର ଯାଚନା କରୁଛ, ତୁମେ ମୋ ଠାରୁ ବର ପ୍ରାପ୍ତ ହୋଇପାର। ସେତେବେଳେ ପ୍ରହଲ୍ଲାଦ ମହାରାଜ କହୁଛନ୍ତି ଯେ ହେ ପ୍ରଭୁ ଯଦି ଦାସ୍ୟ ସିମେ କାମାନ, ମୁଁ ଅନ୍ୟ କୌଣସି ବର ଯାଚନା କରୁନି ମୋ ନିଜ ପାଇଁ, ତେବେ ଗୋଟିଏ ଜିନିଷ ମୁଁ ପ୍ରାର୍ଥନା କରୁଛି, ଯଦି ଦାସ୍ୟ ସିମେ କାମାନ ବରାଂସ୍ତଂ ବରଦର୍ଶବ, ହେ ବରଦାନ କରିବାରେ ଶ୍ରେଷ୍ଠ ପ୍ରଭୁ, ଆପଣ ଯଦି ମୋତେ ବରଦାନ ଦେବା ପାଇଁ ପ୍ରସ୍ତୁତ ରହିଛନ୍ତି, ତାହେଲେ ମୋତେ ଏହି ବରଦାନ ପ୍ରଦାନ କରନ୍ତୁ, କାମାନଂ ହୃଦ ସରୋହଂ ଭବତସ୍ତୁ ବୃଣୀ ବରଂ, ଯେ ମୋ ହୃଦୟରେ ଯେଉଁ କାମ ବାସନା ରହିଛି, କାମ ଭୋଗର ବାସନା ରହିଛି, ସେ ବାସନାକୁ ବିଦୂରିତ କରିଦିଅନ୍ତୁ, ସେ ହୃଦୟରୁ ତାକୁ ବାହାର କରିଦିଅନ୍ତୁ। କାରଣ ପ୍ରକୃତ ପକ୍ଷେ ଏହି ସଂସାର ବନ୍ଧନର ମୂଳ କାରଣ ହେଉଛି କାମ ବାସନା, ଭୋଗ ବାସନା। ଏହି ଭୋଗ ବାସନା ହେତୁ ହିଁ ଆମେ ଏହି ଭୌତିକ ସଂସାରକୁ ଆସିଛୁ, ଭୌତିକ ଶରୀର ଧାରଣ କରିଛୁ, ଯାହାକି ଆମ ପାଇଁ ଦୁଃଖର ମୂଳ କାରଣ ହେଉଛି। ତେଣୁ ଯେତେବେଳେ ଏହି ଭୋଗ ବାସନା ଲୁପ୍ତ ହୋଇଯିବ, ହୃଦୟ ଶୁଦ୍ଧ ହୋଇଯିବ, ହୃଦୟରେ କୃଷ୍ଣ ଭକ୍ତିର ଉଦ୍ରେକ ହେବ, ତାହେଲେ ଆମର ଏହି ସଂସାର ବନ୍ଧନ ରହିବ ନାହିଁ। ଭୌତିକ ଶରୀରରୁ ଆମେ ସବୁଦିନ ପାଇଁ ମୁକ୍ତ ହୋଇଯିବା, ଭୌତିକ ଦୁଃଖରୁ ଆମେ ସବୁଦିନ ପାଇଁ ମୁକ୍ତ ହୋଇଯିବ, ଦିବ୍ୟ ଶରୀର ଧାରଣ କରିବା, ଭଗବାନଙ୍କର ଧାମକୁ ପ୍ରାପ୍ତ ହେବା। ତେଣୁ ପ୍ରହଲ୍ଲାଦ ମହାରାଜ କହୁଛନ୍ତି ଯେ ମୋର ହୃଦୟରୁ ଏହି କାମ ବାସନା ଭୋଗ ବାସନାକୁ ଆପଣ ଦୂରୀଭୂତ କରିଦିଅନ୍ତୁ। ତେଣୁ ବର୍ତ୍ତମାନ ଭଗବାନ ନୃସିଂହଦେବ ପ୍ରହଲ୍ଲାଦ ମହାରାଜଙ୍କୁ କହୁଛନ୍ତି, ନୈକାନ୍ତି ନୋମେ ମୟି ଜାତି ଆଶିଷ ଆଶା ସତେ ଅମୃତ ଚେ ଭବତ ବିଧା ତଥାପି ମନ୍ୱନ୍ତରଂ ଏତଦ୍ ଅତ୍ର ଦୈତ୍ୟେଶ୍ୱରାଣଂ ଅନୁଭୁକ୍ଷ ଭୋଗା। ତେଣୁ ଭଗବାନ ନୃସିଂହଦେବ କହୁଛନ୍ତି, ହେ ପ୍ରହଲ୍ଲାଦ ତୁମେ ହେଉଛ ମୋର ଏକାନ୍ତିକ ଭକ୍ତ, ମୋ ବ୍ୟତୀତ ତୁମେ ଅନ୍ୟ କିଛି ଜାଣିନା, ତେଣୁ ତୁମକୁ ମୁଁ ଏଇ ବରଦାନ ପ୍ରଦାନ କରୁଛି ଯେ ଇହଲୋକ ଏବଂ ପରଲୋକ ତୁମର ମଙ୍ଗଳ ହେବ, ଏବଂ ତୁମେ ଯଦିଓ ଏଇ ଭୌତିକ ସଂସାରରେ ରହିବ କିଛି ସମୟ ପାଇଁ, ଗୋଟିଏ ମନ୍ୱନ୍ତର କଥା ଭଗବାନ କହୁଛନ୍ତି, ତଥାପି ମନ୍ୱନ୍ତର ଅତ୍ର, ତୁମେ ଏଇ ମନ୍ୱନ୍ତର ଶେଷ ପର୍ଯ୍ୟନ୍ତ ତୁମେ ଜୀବିତ ରହିବ, ଏବଂ ଏ ମନ୍ୱନ୍ତର ଗୋଟିଏ ମନ୍ୱନ୍ତର ହେଉଛି 71 ଦିବ୍ୟ ଯୁଗ, ତାହା ବହୁତ ବଡ଼ ସମୟ ବା କାଳ। ଯେପରି ଆମର 4 ଯୁଗ ରହିଛି, କଳିଯୁଗର ସମୟ ହେଉଛି 4,32,000 ବର୍ଷ, କଳିଯୁଗର ସମୟ ବର୍ତ୍ତମାନ ମାତ୍ର 5,000 କିଛି ବର୍ଷ ଅଧିକା ଯାଇଛି କଳିଯୁଗର, ଆହୁରି 4,27,000 ବର୍ଷ ପାଖାପାଖି ରହିଛି। ଦ୍ୱାପର ଯୁଗ ହେଉଛି କଳିଯୁଗର 2 ଗୁଣ, ଅର୍ଥାତ୍ 8,64,000 ବର୍ଷ ଦ୍ୱାପର ଯୁଗର ସମୟ। ତ୍ରେତା ଯୁଗ ହେଉଛି କଳିଯୁଗର 3 ଗୁଣ, ସତ୍ୟଯୁଗ ହେଉଛି କଳିଯୁଗର 4 ଗୁଣ। ଏହିପରି 4 ଯୁଗ ମିଶିଲେ 43,00,000 ବର୍ଷ ପାଖାପାଖି ହେବ, ଏହା ହେଉଛି ଗୋଟିଏ ଦିବ୍ୟ ଯୁଗ। ଏହିପରି 71 ଦିବ୍ୟ ଯୁଗ ହେଲେ ତା ଅର୍ଥ 43,00,000 ଆପଣ 71 ଗୁଣନ୍ତୁ, ଯେତିକି ବର୍ଷ ହେଲା ତାହା ହେଉଛି ଗୋଟିଏ ମନ୍ୱନ୍ତର ସମୟ। ତେଣୁ ଭଗବାନ ବର୍ତ୍ତମାନ ପ୍ରହଲ୍ଲାଦ ମହାରାଜଙ୍କୁ ଆଶୀର୍ବାଦ ପ୍ରଦାନ କରି କହୁଛନ୍ତି, ତୁମେ ଗୋଟିଏ ମନ୍ୱନ୍ତର ପର୍ଯ୍ୟନ୍ତ ଜୀବିତ ରହିବ, ଏବଂ ଦୈତ୍ୟସ୍ୱରାଣଂ ଅନୁଭୁକ୍ଷ ଭୋଗାନ, ତୁମର ପିତା ହିରଣ୍ୟକଶିପୁ ତ୍ରିଲୋକକୁ ଅଧିକାର କରିଥିଲା ଏବଂ ସମସ୍ତ ଐଶ୍ୱର୍ଯ୍ୟର ଅଧିକାରୀ ହୋଇଥିଲା, ବର୍ତ୍ତମାନ ତାହାର ମୃତ୍ୟୁ ପରେ ତୁମେ ସେ ଐଶ୍ୱର୍ଯ୍ୟକୁ ଭୋଗ କର, କିନ୍ତୁ ତୁମେ ଐଶ୍ୱର୍ଯ୍ୟକୁ ଭୋଗ କଲେ ମଧ୍ୟ ତୁମେ ସଂସାର ପ୍ରତି ଆସକ୍ତ ହେବ ନାହିଁ, ତୁମେ ଅନାସକ୍ତ ଭାବରେ ଐଶ୍ୱର୍ଯ୍ୟକୁ ଭୋଗ କରିବ। ମୁଁ ତୁମକୁ ଏହି ବରଦାନ ପ୍ରଦାନ କରୁଛି, ଯେପରି ଭଗବାନ ଧ୍ରୁବ ମହାରାଜ ମଧ୍ୟ ସେହି ବରଦାନ ପ୍ରଦାନ କରିଥିଲେ, 36,000 ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଭୋଗ କରିବେ, କିନ୍ତୁ ମାୟା ଦ୍ୱାରା ସେ ପ୍ରଭାବିତ ହେବେ ନାହିଁ, ସଂସାର ମାୟା ଦ୍ୱାରା, ଅର୍ଥାତ୍ ଭଗବାନଙ୍କର ଚରଣାରବିନ୍ଦରେ ତାଙ୍କର ମତି ଲାଗି ରହିବେ, ସେ କେବେ ହେଲେ ଭଗବାନଙ୍କୁ ଭୁଲିବେ ନାହିଁ। ଠିକ୍ ସେହିପରି ପ୍ରହଲ୍ଲାଦ ମହାରାଜଙ୍କୁ ଭଗବାନ ବରଦାନ ପ୍ରଦାନ କରି କହୁଛନ୍ତି ଯେ ଯଦିଓ ତୁମେ ଗୋଟିଏ ମନ୍ୱନ୍ତର ପର୍ଯ୍ୟନ୍ତ ତୁମେ ଏ ସଂସାରର ଐଶ୍ୱର୍ଯ୍ୟ ଭୋଗ କରିବ, ତଥାପି ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ତୁମେ ମୋତେ ଭୁଲିଯିବ ନାହିଁ, ମୁଁ ଏ ବରଦାନ ତୁମକୁ ପ୍ରଦାନ କରୁଛି। ଭୋଗେନ ପୁଣ୍ୟମ କୁଶଳେନ ପାପମ, ତୁମେ ଭୋଗ ଦ୍ୱାରା ପୁଣ୍ୟକର୍ମର ଫଳ ଭୋଗ କରିବ, ଅର୍ଥାତ୍ ସୁଖ ଭୋଗ କରିବ, କୁଶଳେନ ପାପମ, ଏବଂ ପୁଣ୍ୟକର୍ମ ଦ୍ୱାରା ତୁମେ ସମସ୍ତ ପାପ କାର୍ଯ୍ୟକୁ ବିଦୂରିତ କରିଦେବ। ତା ସହିତ କଳେବର କାଳ ଯେବେ ନିହିତ, ଯେତେବେଳେ ସମୟ ଆସିବ, କାରଣ ସଂସାରରେ ଜନ୍ମ ନେଲେ ନିଶ୍ଚିତ ଭାବରେ ମୃତ୍ୟୁ ହେବ, ସେଥିପାଇଁ ଯଦିଓ ତୁମେ ଗୋଟିଏ ମନ୍ୱନ୍ତର ପର୍ଯ୍ୟନ୍ତ ଜୀବିତ ରହିବ, କିନ୍ତୁ ଯେତେବେଳେ ତୁମେ ସମୟ ତୁମର ମୃତ୍ୟୁ ସମୟ ଆସିଲେ ତୁମେ ଶରୀର ତ୍ୟାଗ କରି କୀର୍ତ୍ତିଂ ବିଶୁଦ୍ଧା ସୁରଲୋକ ଗୀତା, ତୁମର କୀର୍ତ୍ତି ଚତୁର୍ଦିଗରେ ପରିବ୍ୟାପ୍ତ ହେବ, ଏପରିକି ଦେବତାମାନେ ମଧ୍ୟ ତୁମର ଯଶଗାନ କରିବେ। ଯଦିଓ ତୁମେ ଅସୁର କୂଳରେ ଜନ୍ମଗ୍ରହଣ କରିଛ ଏବଂ ଦେବତା ଏବଂ ଅସୁରମାନଙ୍କର ସବୁ ସମୟରେ ଶତ୍ରୁତା ରହିଥାଏ, ସବୁ ସମୟରେ ଦେବାସୁର ସଂଗ୍ରାମର କଥା ଆମେ ଶୁଣିଥାଉ, କିନ୍ତୁ ଭଗବାନ ଆଶୀର୍ବାଦ ପ୍ରଦାନ କରି ପ୍ରହ୍ଲାଦ ମହାରାଜଙ୍କୁ କହୁଛନ୍ତି ଯେ ତୁମର ଦଶ ତ୍ରିଲୋକରେ ପରିବ୍ୟାପ୍ତ ହେବ ଏବଂ ଦେବତାମାନେ ମଧ୍ୟ ତୁମେ ଅସୁରକୂଳରେ ଜାତ ହୋଇଥିଲେ ସୁଦ୍ଧା ଦେବତାମାନେ ମଧ୍ୟ ତୁମର ଦଶଗାନ କରିବେ। ବିତାୟମାମେ ଶଶି ମୁକ୍ତ ବନ୍ଧ ଏବଂ ଶେଷରେ ତୁମେ ଏହି ଭୌତିକ ବନ୍ଧନରୁ ମୁକ୍ତ ହୋଇ ମୋର ଧାମକୁ ମୋର ଚରଣାରବିନ୍ଦକୁ ପ୍ରାପ୍ତ ହ। ମୁଁ ଏହି ଆଶୀର୍ବାଦ ତୁମକୁ ପ୍ରଦାନ କରୁଛି। ତାପରେ ଭଗବାନ ପୁଣି ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରି ଭଗବାନ ନୃସିଂହଦେବ କହୁଛନ୍ତି, ଜ ଏତତ୍ କୀର୍ତ୍ତୟେତ୍ ମହ୍ୟଂ ତ୍ୱୟାଗୀ ତମିଦଙ୍ଗରଃ। ଯେଉଁ ବ୍ୟକ୍ତି ଯେଉଁ ମନୁଷ୍ୟ ତୁମର ଏବଂ ମୋର ଏଇ ଯେଉଁ ଚରିତ କୀର୍ତ୍ତନ କରିଥାଏ, ତ୍ୱାଞ୍ଚ ମାଂଚ ସ୍ମରଣ କାଳେ କର୍ମ ବନ୍ଧନ ପ୍ରମୁଚ୍ୟତେ, ସେ ବ୍ୟକ୍ତି ତୁମକୁ ଏବଂ ମୋତେ ଅନ୍ତକାଳରେ ସ୍ମରଣ କରି ସେ କର୍ମ ବନ୍ଧନରୁ ସବୁଦିନ ପାଇଁ ମୁକ୍ତ ହେବ। ତେଣୁ ଯେତେବେଳେ ଭଗବାନ ଏହିପରି ଭାବରେ ପ୍ରହ୍ଲାଦ ମହାରାଜଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି, ସେତେବେଳେ ପ୍ରହ୍ଲାଦ ମହାରାଜ ଆଉ ଗୋଟିଏ ଅନୁରୋଧ କରୁଛନ୍ତି ଭଗବାନ ନୃସିଂହଦେବଙ୍କୁ, କହୁଛନ୍ତି, ହେ ପ୍ରଭୁ, ମୋର ପିତା ହିରଣ୍ୟକଶିପୁ ଆପଣଙ୍କ ଚରଣରେ ଅନେକ ଅପରାଧ କରିଛନ୍ତି, ଆପଣଙ୍କର ଅନେକ ନିନ୍ଦା କରିଛନ୍ତି ଏବଂ ମୋ ଉପରେ ଅନେକ ଅତ୍ୟାଚାର ମଧ୍ୟ କରିଛନ୍ତି। ଯଦିଓ ମୋର ପିତା ଆପଣଙ୍କର ସ୍ପର୍ଶ ଲାଭ କରି ଶୁଦ୍ଧ ହୋଇଯାଇଛନ୍ତି, ତଥାପି ଆପଣ ତାଙ୍କୁ ଆପଣଙ୍କର ନିନ୍ଦା କରିଥିବା ହେତୁ ସେ ଯେଉଁ ପାପଗ୍ରସ୍ତ ହୋଇଛନ୍ତି, ଆପଣ ତାଙ୍କୁ ସେ ପାପରୁ ରକ୍ଷା କରନ୍ତୁ, ତାଙ୍କୁ ମୁକ୍ତ କରନ୍ତୁ। ପ୍ରହ୍ଲାଦ ମହାରାଜ ପିତାଙ୍କ ପାଇଁ ଏ ଅନୁରୋଧ କରୁଛନ୍ତି ଭଗବାନ ନୃସିଂହଦେବଙ୍କୁ। ତେଣୁ ସେତେବେଳେ ଭଗବାନ ନୃସିଂହଦେବ କହୁଛନ୍ତି ଯେ ପ୍ରହ୍ଲାଦ, ତୋର ପିତା ମୋର ସ୍ପର୍ଶ ଲାଭ କରି ସେ ଶୁଦ୍ଧ ହୋଇସାରିଛନ୍ତି, ସମସ୍ତ ପାପରୁ ସେ ମୁକ୍ତ ହୋଇସାରିଛନ୍ତି, ଏବଂ କେବଳ ତୋର ପିତା ନୁହନ୍ତି, ତ୍ରିସପ୍ତବି ପିତା ଭୂତ ପିତୃବି ସହ ତେ ନଘ। ହେ ପ୍ରହ୍ଲାଦ, ତୁମର ପିତା ତ୍ରିସପ୍ତବି ସପ୍ତ ପୁରୁଷ, ତ୍ରିସପ୍ତବି ଏକୋଇଶ ପୁରୁଷ, ଯେ ତୁମର ପିତା କେବଳ ଯେ ଶୁଦ୍ଧ ହୋଇଛନ୍ତି ତାହା ନୁହେଁ, ତୁମର ଏକୋଇଶ ପୁରୁଷ ମଧ୍ୟ ଶୁଦ୍ଧ ହୋଇସାରିଛନ୍ତି, ପାପରୁ ମୁକ୍ତ ହୋଇସାରିଛନ୍ତି। ତେଣୁ ଜଣେ କୃଷ୍ଣ ଭକ୍ତ ହେଲେ କିପରି ସେ ତାର ପିତାମାତାଙ୍କୁ ଉଦ୍ଧାର କରିବା ସହିତ ଏକୋଇଶ ପୁରୁଷ ଉଦ୍ଧାର କରୁଛି, ଭଗବାନ ନୃସିଂହଦେବ ନିଜ ମୁଖରେ କହୁଛନ୍ତି ଏ କଥା। ତେବେ ସେଥିପାଇଁ କୁହାଯାଏ ଯେ ଯେଉଁମାନେ ବୈଷ୍ଣବ ସେମାନେ ନିଜର କୁଳକୁ ପବିତ୍ର କରିଥାନ୍ତି, କୁଳଂ ପବିତ୍ର ଜନନୀ କୃତାର୍ଥ, ସେମାନେ ନିଜ କୁଳକୁ ପବିତ୍ର କରିଥାନ୍ତି, ଶୁଦ୍ଧ କରିଥାନ୍ତି, ଏବଂ ଜନନୀ ଏପରି ବୈଷ୍ଣବକୁ ଜନ୍ମ ଦେଇଥିବା ହେତୁ ସେ ମଧ୍ୟ ପବିତ୍ର ହୋଇଥାନ୍ତି, କୃତାର୍ଥ ହୋଇଥାନ୍ତି, ଏପରି ଭକ୍ତ ପୁତ୍ରକୁ ଜନ୍ମ ଦେଇଥିବା ହେତୁ। କୁଳଂ ପବିତ୍ର ଜନନୀ କୃତାର୍ଥ ବସୁନ୍ଧରା ବା ବସତିଶ୍ଚ ଧନ୍ୟ, ଯେଉଁ ଭୂମିରେ ଯେଉଁ ସ୍ଥାନରେ ଏପରି ବୈଷ୍ଣବ ପୁତ୍ର ଜନ୍ମଗ୍ରହଣ କରିଥାନ୍ତି ସେ ସ୍ଥାନ ତୀର୍ଥସ୍ଥାନରେ ପରିଣତ ହୁଏ। ନୃତ୍ୟନ୍ତି ସ୍ୱର୍ଗେ ପିତରୋ ପିତେଷାମ, ଏବଂ ସେ କୁଳର ପିତୃପୁରୁଷମାନେ ନରକ ଯନ୍ତ୍ରଣାରୁ ମୁକ୍ତ ହୋଇ ସ୍ୱର୍ଗରେ ଆନନ୍ଦରେ ନୃତ୍ୟ କରିଥାନ୍ତି। ଯେଷାଂ କୁଳେ ବୈଷ୍ଣବ ନାମ ଧେୟ, ଯେଉଁ କୁଳରେ ଏପରି ବୈଷ୍ଣବ ଜନ୍ମଗ୍ରହଣ କରିଥାନ୍ତି ସେ କୁଳ ଏହିପରି ଭାବରେ ପବିତ୍ର ହୋଇଥାଏ। ତେଣୁ ଭଗବାନ ନୃସିଂହଦେବ କହୁଛନ୍ତି ତ୍ରିସତ୍ତରୀ, ତେଣୁ ଏଇ ଏକୋଇଶ ପୁରୁଷ କେଉଁ କେଉଁ ଏକୋଇଶ ପୁରୁଷ ଏଥିରେ ଆସିବେ, ଏଥିପାଇଁ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଟୀକାରେ କହୁଛନ୍ତି ଏକୋଇଶ ପୁରୁଷ କିଏ, ଯେପରି ଆମେ ସପ୍ତପୁରୁଷ ଜାଣିଛେ ଯେ ଆମ ପିତାଙ୍କର ସାତ ପୁରୁଷ, ତେବେ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ପିତାଙ୍କର ସାତ ପୁରୁଷ ଏବଂ ମାତାଙ୍କର ମଧ୍ୟ ସାତ ପୁରୁଷ, ପିତାଙ୍କର ସାତ ପୁରୁଷ, ମାତାଙ୍କର ସାତ ପୁରୁଷ ଏବଂ ପତ୍ନୀ ଯଦି ପତିବ୍ରତ ହୋଇଥାଏ ତାହେଲେ ତାଙ୍କର ମଧ୍ୟ ସାତ ପୁରୁଷ। ଏହିପରି ପିତା ମାତା ପତ୍ନୀଙ୍କର ସାତ ପୁରୁଷ ହିଁ ଏକୋଇଶ ପୁରୁଷ ଉଦ୍ଧାର ଜଣେ ଭକ୍ତ। ଏବଂ ପୁଣି ପୁଣି ବିଷ୍ଣୁ ଚକ୍ର ଠାକୁର କହନ୍ତି ଏଇଟା ଏଇଭଳି ଏକୋଇଶ ପୁରୁଷ ହେଇପାରେ, କିମ୍ବା ପିତାଙ୍କର ସାତ ପୁରୁଷ ପଛକୁ ପୁଣି ସାତ ପୁରୁଷ ଆଗକୁ ଏବଂ ମାତାଙ୍କର ପଛ ସାତ ପୁରୁଷ, ଏହିପରି ଏକୋଇଶ ପୁରୁଷ ଉଦ୍ଧାର ହେବ। ଶ୍ରୀ ପ୍ରଭୁପାଦ କହୁଛନ୍ତି ଯେ ଏକୋଇଶ ପୁରୁଷ ମାନେ ଜଣେ ଭକ୍ତ ଏ ଜନ୍ମରେ ଯେଉଁ ପିତାମାତାଙ୍କର ଠାରୁ ଜନ୍ମ ଗ୍ରହଣ କରିଛି ସେ ପିତାଙ୍କର ସାତ ପୁରୁଷ ଉଦ୍ଧାର କରିବ, ତା ସହିତ ପୂର୍ବ ଜନ୍ମର ମଧ୍ୟ ଯେଉଁ ପିତା ରହିଛନ୍ତି ତାଙ୍କର ମଧ୍ୟ ସାତ ସାତ ପୁରୁଷ ଉଦ୍ଧାର କରିବ, ଏହିପରି ଏକୋଇଶ ପୁରୁଷ। ତେଣୁ ସେ ଯାହା ହଉ ଯେ ଜଣେ ଭକ୍ତ ହେଲେ କିପରି ଅନ୍ୟମାନଙ୍କୁ ଉଦ୍ଧାର କରୁଛି, ଭଗବାନ ନୃସିଂହଦେବ ତାକୁ ପ୍ରମାଣିତ କରୁଛନ୍ତି ନିଜ ବଚନ ଦ୍ୱାରା। ତେଣୁ ଭଗବାନ ନୃସିଂହଦେବ କହୁଛନ୍ତି ଯତ୍ର ଯତ୍ର ଚ ମଦ ଭକ୍ତା ପ୍ରଶାନ୍ତା ସମଦର୍ଶିନ, ଯେଉଁଠାରେ ମୋର ଭକ୍ତମାନେ ଯେଉଁମାନେ ପ୍ରଶାନ୍ତ ଚିତ୍ତ, ଭକ୍ତମାନେ ପ୍ରଶାନ୍ତ ଚିତ୍ତ ଅର୍ଥାତ୍ ସବୁ ସମୟରେ ଶାନ୍ତ ସ୍ୱଭାବ, ସେମାନଙ୍କର ଉଗ୍ର ସ୍ୱଭାବଯୁକ୍ତ ସେମାନେ ନୁହନ୍ତି ବା କ୍ରୋଧ ପରାୟଣ ନୁହନ୍ତି, କାମ କ୍ରୋଧ ଲୋଭ ମୋହ ମଦ ଏବଂ ମାତ୍ସର୍ଯ୍ୟକୁ ସେମାନେ ଜୟ କରିଛନ୍ତି, ସେମାନେ ହେଉଛନ୍ତି ମୋର ଭକ୍ତ। ତେଣୁ ସେମାନେ ସମଦର୍ଶୀ, ସେମାନଙ୍କର ଶତ୍ରୁ ମିତ୍ର ଜ୍ଞାନ ନାହିଁ, ସେମାନେ ସମସ୍ତଙ୍କ ପ୍ରତି ସମଭାବ ପୋଷଣ କରିଥାନ୍ତି, ସମା ଶତ୍ରୁ ହେଉଛ ମିତ୍ର ହେଉଛ ତଥା ମାନ ଉପମାନ, ମାନ ଅପମାନ ସବୁଥିରେ ତାଙ୍କର ସମଭାବ, ଶତ୍ରୁ ମିତ୍ର ତାଙ୍କ ପ୍ରତି ସମଭାବ। ତେଣୁ ଏପରି ଯେଉଁ ଉଦାର ଚରିତ ମୋର ଭକ୍ତମାନେ ସାଧବ ସମୁଦାଚାର ତେ ପୂଜନ୍ତି ଅପି କିକଟା, ଏହିପରି ଯେଉଁମାନେ ସଦାଚାର ସମ୍ପନ୍ନ ସାଧୁ ପୁରୁଷ ଅର୍ଥାତ୍ ମୋର ଭକ୍ତ ସେମାନେ ଏପରି ପବିତ୍ର ଯେ ସେମାନେ ଯେଉଁ ସ୍ଥାନକୁ ଗମନ କରିବେ, ଯେଉଁ ସ୍ଥାନରେ ନିବାସ କରିବେ, ସେ ସ୍ଥାନ ମଧ୍ୟ ଶୁଦ୍ଧ ହୋଇଯିବ, ପବିତ୍ର ହୋଇଯିବ ଏବଂ ତୀର୍ଥସ୍ଥଳରେ ପରିଣତ ହେବ। ସେଥିପାଇଁ କୁହାଯାଇଛି ତୀର୍ଥ କୁର୍ବନ୍ତି ତୀର୍ଥାଣି, ଯେତେବେଳେ ବ୍ୟକ୍ତି ତୀର୍ଥସ୍ଥାନକୁ ଯାଉଛି, ତୀର୍ଥ ଜଳରେ ସ୍ନାନ କରୁଛି, ସେତେବେଳେ ବ୍ୟକ୍ତି ଭାବୁଛି ମୁଁ ତୀର୍ଥ ଜଳରେ ସ୍ନାନ କଲେ ମୋର ପାପ ଦୂର ହୋଇଯିବ, ପାପ ଦୂର ହୁଏ। ତୀର୍ଥ ଜଳରେ ସ୍ନାନ କଲେ ଅନେକ ବ୍ୟକ୍ତି ତୀର୍ଥସ୍ଥାନକୁ ଯାଇ ତୀର୍ଥ ଜଳରେ ସ୍ନାନ କରି ଅନେକ ପାପ ସେଠାରେ ଛାଡ଼ି ଆସିଥାନ୍ତି, ଏବଂ ତୀର୍ଥ ଜଳ ସେ ପାପ ଦ୍ୱାରା ଭାରାକ୍ରାନ୍ତ ହୋଇଥାଏ। ତେଣୁ ଯେତେବେଳେ ମହାନ ଶୁଦ୍ଧ ଭଗବତ ଭକ୍ତମାନେ ସେ ତୀର୍ଥସ୍ଥାନକୁ ଯାଆନ୍ତି ବା ତୀର୍ଥ ଜଳରେ ସ୍ନାନ କରନ୍ତି, ସେତେବେଳେ ତୀର୍ଥ କରନ୍ତି ତୀର୍ଥାଣି, ତୀର୍ଥମାନେ ଏହି ଶୁଦ୍ଧ ଭଗବତ ଭକ୍ତଙ୍କର ସାନ୍ନିଧ୍ୟ ପ୍ରାପ୍ତ ହୋଇ ସେମାନେ ତୀର୍ଥ କରିଥାନ୍ତି, ଅର୍ଥାତ୍ ତୀର୍ଥମାନେ ସମସ୍ତ ପାପରୁ ଭଗବତ ଭକ୍ତଙ୍କର ସାନ୍ନିଧ୍ୟ ପ୍ରାପ୍ତ ହୋଇ ମୁକ୍ତ ହୋଇଯାଆନ୍ତି। ତେଣୁ ଯେଉଁମାନେ ଭଗବାନଙ୍କର ସୁଖ ଭକ୍ତ ସେମାନେ ସ୍ୱୟଂ ତୀର୍ଥ, ସେମାନେ ଯେଉଁ ସ୍ଥାନକୁ ଗମନ କରିବେ ସେ ସ୍ଥାନ ବି ତୀର୍ଥରେ ପରିଣତ ହେବ। ତେଣୁ ସେମାନଙ୍କ ଚରଣରେ ଅପରାଧ କରିବା ଅତ୍ୟନ୍ତ ଗହୀତ ପାପ କାର୍ଯ୍ୟ, ଅପରାଧ। ତାଦ୍ୱାରା ବ୍ୟକ୍ତିର ଆୟୁ, ଯଶ, ଶ୍ରୀ, ଐଶ୍ୱର୍ଯ୍ୟ ଏବଂ ସମସ୍ତ ପ୍ରକାର ବରଦାନ ଆଶୀର୍ବାଦ ସବୁ ଲୁପ୍ତ ହୋଇଥାଏ। ତେଣୁ ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ସାବଧାନ ରହିବା ଉଚିତ ଯେ ଅତି କମରେ କୌଣସି ବୈଷ୍ଣବଙ୍କ ଚରଣରେ ଯେପରି ଆମର ଅପରାଧ ନ ହେବ। ବୈଷ୍ଣବ ଅପରାଧକୁ ଭଗବାନ ମଧ୍ୟ କ୍ଷମା କରନ୍ତି ନାହିଁ। ହରି ସ୍ଥାନ ଅପରାଧ ତାରେ ହରି ନାମ, ଭଗବାନଙ୍କ ସ୍ଥାନରେ ଯଦି କେହି ଅପରାଧ କରେ ହରିନାମ ଦ୍ୱାରା ସେ ମୁକ୍ତ ହୋଇଯିବ। କିନ୍ତୁ ତମା ସ୍ଥାନ ଅପରାଧ ନାହିଁ ପରିତ୍ରାଣ, କିନ୍ତୁ ବୈଷ୍ଣବଙ୍କ ଚରଣରେ ଅପରାଧ କଲେ ବ୍ୟକ୍ତିର ଆଉ ପରିତ୍ରାଣ ନାହିଁ। ତେଣୁ ଏହିପରି ଆଦେଶ ଦେଇ ଭଗବାନ ନୃସିଂହଦେବ ପ୍ରହଲ୍ଲାଦ ମହାରାଜଙ୍କୁ କହିଲେ ଯେ ତୁମେ ବର୍ତ୍ତମାନ ତୁମ ପିତାଙ୍କର ମୃତ୍ୟୁ ପର କ୍ରିୟାମାନ ସମ୍ପାଦନ କର ଏବଂ ତୁମେ ରାଜ୍ୟ ଭୋଗ କର, ତା ସହିତ ଶେଷରେ ତୁମେ ମୋର ଧାମକୁ ପ୍ରାପ୍ତ ହେବ। ଏହା କହି ଭଗବାନ ନୃସିଂହଦେବ ସେଠାରେ ଅନ୍ତର୍ଧ୍ୟାନ ହୋଇଗଲେ। ବ୍ରହ୍ମା ଶିବ ଆଦି ଦେବତାଗଣ ଯିଏକି ଭଗବାନଙ୍କର ଏହି ପ୍ରହଲ୍ଲାଦ ମହାରାଜଙ୍କ ପ୍ରତି କୃପା କଥା ଦର୍ଶନ କରୁଥିଲେ, ବ୍ରହ୍ମା ନିଜେ ପ୍ରହଲ୍ଲାଦ ମହାରାଜଙ୍କୁ ରାଜଗାଦୀରେ ଅଭିଷିକ୍ତ କଲେ ଏବଂ ତାଙ୍କୁ ଆଶୀର୍ବାଦ କରି ସମସ୍ତ ଦେବତାମାନେ ନିଜ ନିଜର ସ୍ୱସ୍ଥାନକୁ ଗମନ କଲେ। ଏହିପରି ଭାବରେ ପ୍ରହଲ୍ଲାଦ ମହାରାଜ ତାଙ୍କର ନିଜ ଜୀବନରେ କୃଷ୍ଣ ଭକ୍ତି ପ୍ରତି ନିଷ୍ଠା ପ୍ରଦର୍ଶନ କରି ସମସ୍ତ ଅତ୍ୟାଚାରକୁ ସହ୍ୟ କରି କିପରି ଭାବରେ ଭଗବାନଙ୍କର କୃପା ପ୍ରାପ୍ତ ହୋଇଥିଲେ ଏହା ଆମ ପାଇଁ ଅତ୍ୟନ୍ତ ଶିକ୍ଷଣୀୟ ବିଷୟ। ସେଥିପାଇଁ ଧ୍ରୁବ ଚରିତ ଏବଂ ପ୍ରହଲ୍ଲାଦ ଚରିତ ତାହା ସବୁ ସମୟରେ ମୁନିଋଷିମାନେ ସାଧୁ ମହାତ୍ମାମାନେ ଗାନ କରିଥାନ୍ତି ଏବଂ ସେଥିରୁ ପ୍ରେରଣା ପ୍ରାପ୍ତ ହୋଇଥାନ୍ତି ନିଜ ଜୀବନରେ। ତେଣୁ ଆଜି ଆମେ ସାତ ଦିନ ଧରି ଯେଉଁ ପ୍ରହଲ୍ଲାଦ ମହାରାଜଙ୍କର ଚରିତ କଥା ଆମେ ଶ୍ରବଣ କରୁଥିଲେ, ଆମେ ସେହି ପ୍ରହଲ୍ଲାଦ ମହାରାଜଙ୍କର ଚରଣରେ ଆମର ଭକ୍ତିପୂତ ପ୍ରଣତି ନିବେଦନ କରି ଶ୍ରୀ ଭଗବାନ ନୃସିଂହଦେବଙ୍କ ଚରଣରେ ଆମର ଭକ୍ତିପୂତ ପ୍ରଣତି ନିବେଦନ କରି ଆମେ ପ୍ରାର୍ଥନା କରିବା ଯେ ପ୍ରହଲ୍ଲାଦ ମହାରାଜ ଆମ ପ୍ରତି କୃପା କରି ଆମମାନଙ୍କୁ ସଙ୍ଗରେ ଧରି ଭଗବତ ଧାମ ଯିବା ପାଇଁ ଯେଉଁ ଇଚ୍ଛା ପ୍ରକାଶ କରିଥିଲେ ସେ ପ୍ରହଲ୍ଲାଦ ମହାରାଜ ଏବେ ବି ଅପେକ୍ଷା କରୁଛନ୍ତି ସୁତଳ ଲୋକରେ। ପ୍ରହଲ୍ଲାଦ ମହାରାଜ ସୁତଳ ଲୋକରେ ଏବେ ବି ପ୍ରତୀକ୍ଷା କରୁଛନ୍ତି ଆମମାନଙ୍କ ପାଇଁ। ତେଣୁ ସେ ପ୍ରହଲ୍ଲାଦ ମହାରାଜ ଆମକୁ କୃପା କରନ୍ତୁ, ଆମେ ତାଙ୍କ ସହ ଭଗବାନଙ୍କର ଧାମକୁ ପ୍ରାପ୍ତ ହେବା, ସଂସାରର ବନ୍ଧନରୁ ମୁକ୍ତ ହେବା, ଭଗବାନଙ୍କର ଭକ୍ତି ଆଚରଣ କରି ଏବଂ ତା ସହିତ ଶ୍ରୀ ପ୍ରଭୁପାଦ ଜୀ ମହାରାଜ ଯିଏକି ଏ ପ୍ରହଲ୍ଲାଦ ମହାରାଜଙ୍କର ବାଣୀ ଯେ ସମସ୍ତ କୃପଣମାନଙ୍କୁ କିପରି ସେ ଭଗବାନଙ୍କ ଚରଣରେ ଚରଣକୁ ଆସିବା ପାଇଁ ଭକ୍ତିର ମାର୍ଗ ପ୍ରଦର୍ଶନ କରିବାର ଯେଉଁ କାମନା, ପ୍ରକୃତ ପକ୍ଷେ ପ୍ରହଲ୍ଲାଦ ମହାରାଜଙ୍କର ଇଚ୍ଛାକୁ ବା ତାଙ୍କର ଉପଯୁକ୍ତ ଦାୟା ଦେବା ବଂଶଧର ଗୁରୁ ପରମ୍ପରା କ୍ରମେ ଶ୍ରୀ ପ୍ରଭୁପାଦ ଜୀ ମହାରାଜ କି ଅନ୍ତରାଷ୍ଟ୍ରୀୟ ଶ୍ରୀକୃଷ୍ଣ ଭାବନୃତ ସଂଘର ସଂସ୍ଥାପକ ଆଚାର୍ଯ୍ୟ ସେ ଆଜି ସେହି ପ୍ରହଲ୍ଲାଦ ମହାରାଜଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ, ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଇଚ୍ଛାକୁ ପୂରଣ କରିବା ପାଇଁ, ସମଗ୍ର ବିଶ୍ୱରେ ଆଜି କୃଷ୍ଣ ଚେତନାର ପ୍ରଚାର କରି ସମସ୍ତ ଜଗତବାସୀମାନଙ୍କର ଅଶେଷ ମଙ୍ଗଳ ସାଧନ କରିଛନ୍ତି। ତେଣୁ ସମସ୍ତ ଜଗତବାସୀ ସେହି ପ୍ରହଲ୍ଲାଦ ମହାରାଜଙ୍କ ଚରଣରେ ଯେପରି କୃତଜ୍ଞ ରହିବେ, ଠିକ୍ ସେହିପରି ଶ୍ରୀଲ ପ୍ରଭୁପାଦଙ୍କ ଚରଣରେ ମଧ୍ୟ ସବୁ ସମୟ ପାଇଁ କୃତଜ୍ଞ ରହିବେ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନେ ଏହି ସାତ ଦିନ ଧରି ପ୍ରହଲ୍ଲାଦ ମହାରାଜଙ୍କର ଏ କଥା ଶ୍ରବଣ କରୁଥିଲେ। ତେଣୁ ମୋର ଅନୁରୋଧ, ଆପଣମାନେ ସମସ୍ତେ ଯଦି ଭଗବାନ କୃଷ୍ଣଙ୍କ ଚରଣରେ ନିଜକୁ ସମର୍ପଣ କରି ଆପଣ ଯେଉଁ କୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି, ଗୃହେ ଥାକ ବନେ ଥାକ ସଦା ହରି ହରି ଡାକ, ତେଣୁ ଆପଣ ଯେଉଁଠାରେ ଥାଆନ୍ତୁ ନା କାହିଁକି, ଆପଣ ଯଦି ଭଗବାନଙ୍କର ନାମ ଜପ ଏବଂ ଭଗବାନଙ୍କର କଥା ଭକ୍ତମାନଙ୍କ ମୁଖରୁ ଶ୍ରବଣ କୀର୍ତ୍ତନ ଭଗବାନ କୃଷ୍ଣଙ୍କର ପୂଜା ଭଗବାନ କୃଷ୍ଣଙ୍କୁ ଭୋଗ ଲାଗି ପ୍ରସାଦ ସେବନ ଏବଂ ଗୀତା ଭାଗବତ ପାଠ କରି ଏପରି ଭକ୍ତି ମାର୍ଗ ଅନୁସରଣ କରିବେ, ତାହେଲେ ଆପଣମାନଙ୍କର ଜୀବନ ଧନ୍ୟ ହେବ, ଏ ମନୁଷ୍ୟ ଜନ୍ମ ଧନ୍ୟ ହେବ। ଏବଂ ଏସବୁର ଦିଗ୍ଦର୍ଶନ ପାଇଁ ଆମର ଏଠାରେ କଟକରେ ଏ ଯେଉଁ ନୂତନ କେନ୍ଦ୍ର ଏଠାରେ ଖୋଲାଯାଇଛି, ଆପଣମାନେ ଏହାର ସାହାଯ୍ୟ ନେଇପାରିବେ, ଏଠାରେ ସାହାଯ୍ୟ ସହଯୋଗ କରିପାରିବେ, ଯାହାଦ୍ୱାରା ଆମେ କଟକ ସହରରେ କୃଷ୍ଣ ଚେତନାର ପ୍ରଚାର କରି ସମସ୍ତଙ୍କୁ ଉପକୃତ କରିପାରିବା, ସମସ୍ତଙ୍କ ଜୀବନ କିପରି ଧନ୍ୟ ହେବ ସେଥିରେ ଆମେ ସାହାଯ୍ୟ କରିପାରିବା, ତାହା ଆମମାନଙ୍କର ପ୍ରହଲ୍ଲାଦ ନାରଦଙ୍କ ଚରଣରେ ଶ୍ରୀ ପ୍ରଭୁପାଦଙ୍କ ଚରଣରେ ନିବେଦନ। ତେବେ ଏହି ଭାଗବତ କଥା କାର୍ଯ୍ୟକ୍ରମର ଯେଉଁମାନେ ଉଦ୍ୟୋକ୍ତା, ଯେଉଁମାନେ ଏହି ଭାଗବତ କଥା ଆୟୋଜନ କମିଟିର ସଭାପତି ସେକ୍ରେଟେରୀ ଏବଂ ସଦସ୍ୟମାନେ ରହିଛନ୍ତି, ଅଭ୍ୟର୍ଥନ କମିଟିର ସଦସ୍ୟମାନେ ରହିଛନ୍ତି, ଆମ ଏହି କେନ୍ଦ୍ରର ଯେଉଁମାନେ ଅଧିକାରୀ ରହିଛନ୍ତି ଏବଂ ସମସ୍ତ ଭକ୍ତବୃନ୍ଦ ଏବଂ ସମସ୍ତ ଶ୍ରୋତାବୃନ୍ଦ, ମୁଁ ସମସ୍ତଙ୍କୁ ମୋର ଅନ୍ତରରୁ ଧନ୍ୟବାଦ ଅର୍ପଣ କରୁଛି। ହରେ କୃଷ୍ଣ।
ଜୟ ଶ୍ରୀ ଶ୍ରୀମଦ ଭକ୍ତି ଗୌର ନାରାୟଣ ସ୍ୱାମୀ ମହାରାଜ କି, ସମବେତ ଗୌର ଭକ୍ତ ବୃନ୍ଦ କି, ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଗୌର ମହାନନ୍ଦେ। ତ ଆମର ଭାଗବତ ପ୍ରଥମତଃ ପରିବେଷଣ ପୂର୍ବରୁ ଏକ ଭାଗବତ ଆୟୋଜନ କମିଟି ଗଠନ କରାଯାଇଥିଲା ଏବଂ ଯେଉଁମାନେ ସେଥିରେ ସଭାପତି ସମ୍ପାଦକ ମହୋଦୟ ଏବଂ କୋଷାଧ୍ୟକ୍ଷ ଏବଂ ସଦସ୍ୟ ବୃନ୍ଦଙ୍କର ନିଷ୍ଠାପୁର ଉଦ୍ୟମ ହେତୁ ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଛି। ବର୍ତ୍ତମାନ ମୁଁ ସେମାନଙ୍କର ନାମ ଡାକିବି, ସେମାନେ ଯିବେ ମହାରାଜଙ୍କ ପାଖକୁ ଏବଂ ମହାରାଜ ସେମାନଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନ କରିବେ। ପ୍ରଥମେ ସଭାପତି ମହୋଦୟ, ଭାଗବତ ଆୟୋଜନ କମିଟି ଶ୍ରୀପାଦ ରାଧା ବିନୋଦ ଦାସ ପ୍ରଭୁ, ସେ ମଞ୍ଚ ଉପରକୁ ଯାଇ ମହାରାଜଙ୍କ ପୁଷ୍ପମାଲ୍ୟ ଗ୍ରହଣ କରିବେ। ରାଧା ବିନୋଦ ପ୍ରଭୁ, ସମ୍ପାଦକ ମହୋଦୟ ଶ୍ରୀପାଦ ରାୟ ରାମାନନ୍ଦ ଦାସ, আমরা ভাগবত প্রচার কমিটির কোষাধ্যক্ষ শ্রীপা প্রিয় কৃষ্ণদাস, এখানে টিকে আসন্ত।